ॐ नमो भगवते वासुदेवाय। श्रीमद् भगवद्गीतार पंचम अध्याय गतकाली आम दशम श्लोक श्रवण करथिले। कर्मयोगी जीवन बहुत उद्देश्य रे कर्म करती, कर्म को भगवान कृष्ण को अर्पण करती, कर्तृत्व अभिमान रखती ना, फल आकांक्षा रखती ना, कर्म संगी हे ना, कर्म संगी शब्द बारंबार शास्त्र आसे। कर्म जो जो कर्म कर देला प्रति संग तार आसक्ति तार कर्तृत्व अभिमान से भीतर रही जाए, कर्म संगी जाए। जमी जो बाहर लोक मैंने जो कर्म करती ऑफिस रे काम करती से मेकानिकता हूँ तार गोटे जो जो कर्म गुडा कर रिटायर्ड से कम छाड़दे अभिमान टा भितर रही थे कर्म चिंता गुडा सु आस कर्म संगी कह जाए। शरीर अच्छी मान तुम कर्म करतृत्व अभिमान फल आकांक्षा आर्म संगी है यदि आम कर्म गुडा कले कर्म बंधन टा पड़ जा ईश्वर शुणुला मानने कर्म जोगी जे जेतले कर्मयोगिता भगवत गीता आसते बुझाक पड़े भक्तर जीवन प्राथमिक अवस्था कृष्ण को सी समर्पण कर सब कर्म कर कलिजुग सब जुगरे गुड़िक मुनि ऋषि मैंने जो जोगी मान बड़ बड़ राजा मान से भगवान भक्त थे जनक महाराज आमर ध्रुव महाराज प्रहलाद महाराज से शुद्ध भक्त हेले भी मैंने सब कर्म भगवत उद्देश्य कर्म करते प्रजा पालन स्थल जमी राजा मान बर्तमान प्रजा पालन करशभक्ति कौन तक आम तो कही पारे क्या किसी कही हम आजिकल किए देश उद्देश्य आम भारत देश भारत वर्ष अलग देश बर नष्ट आम लोक मैंने भलि रुहत जन देशभक्त से कौन जाए सी देशभक्त मैंने देश विषय चिंता कर सी तो जाने ना पाकिस्तान हूँ भगवान पाकिस्तान न जानी थे कि भारत हूँ कृष्ण देश बोली कि भारतीय लोग जाना दरकार पाकिस्तान भी भगवान आफ्रिका ही भगवान से जो जीव रहे भी कृष्ण देश भक्त कौन जो जो देश देश को जो मैंने भल पाइले से कौन कह आम देश आम गाँ आम जाति ये संकीर्ण मनोभाव भीतर रही गले कौन आत्मदर्शन अच्छी कि आत्मदर्शन ज्ञान गुडा ना इमान तो देशभक्त देशपाई कर रामचंद्र जो भगवान होते भगवान रामचंद्र जो राजा होते दशरथ महाराज जो राजा होते इक्वाब जो राजा होते जनक महाराज जो राजा होते से कौन देशपाई कर प्रजापाई कर जो प्रजा पालन करते से भगवान प्रजा ज्ञान टाला प्रभुजी महाराज जमी कहते प्रजा मान प्रजा ये प्रजा मान ना केवल मनुष्य मान बचिक रही है जीव गुडा मारिक खाइबा प्रजार अर्थटा या नुहे प्रजा मैंने जे भी जन्म नहीं राजा राज्य भितर जो मैंने जन्म नहीं समस्त प्रजा तुम एम जमी से नियम गुडा सब सब नियम गुडा पगल भाई नियम आजिकल जो नियम गुडा सब करात्कालिक किसी लोक गुडा बसले जो तुम यदि गंजे खाइबा बंद कर मंदिर तर मद भी क्या कि अलाउ कर लोक प्रश्न तार पेपर पेपर लिखला मतलब पढ़ लिख ठीक ठीक कथा कह लोकटा जो मंदिर मान सब गंजे खाऊ ना मना कराइला सरकार कर मंदिर मान गंजे खाइबे तुम मानु तुम गोटे जिन मानु मंदिर हूँ गोटे पवित्र तुम न मानु मंदिर मंदिर गंजे खाइबा घर गंजे खाइबा भर कौन डिफरेन्स रहा ना मंदिर केवल भोट पाई मंदिर बोली कौच बर्तन भोट समय आस मंदिर बोली कौच तापर आउटा मंदिर नुहे जदि मंदिर गंजे खाइबा गोटे भूल जिनिस मंदिर पान खाइबा गोटे भूल जिनिस से कौन निशा तुम्हें तो मैंने पाठ पढ़ा पिला गंजे जदि निशा अंश अच्छी कौन खईनी पान निशा अंश ना तुम साइंटिफिक स्टडी कर देख लोक लिखला जी निशा खाइबाटा गंजे खाइबाटा मंदिर बंद कर मदटा कि बंद कर आजिकल जो बैल गुडा कर आत्मज्ञान ना कि शास्त्र ज्ञान ना कि वैदिक ज्ञान करना किसी स्वार्थ नहीं कि लोकरंजन नहीं कि ଏଇ ଯୋଉ ପ୍ରଜାମାନେ ଯୋଉମାନେ ରହିଲେ ବା ରାଜାମାନେ ଯୋଉମାନେ ରୁହନ୍ତୁ ଏମାନେ ଏ କର୍ମଫଳରେ ବାନ୍ଧି ହେଇଯାନ୍ତି, କାହିଁକି ନା ଏମାନେ ତ ଏବେ ପାଞ୍ଚ ବର୍ଷର ରାଜା କି ଦଶ ବର୍ଷର ରାଜା କି ଗାନ୍ଧୀ ଆସିଥିଲେ, ତାଙ୍କ ପୂର୍ବରୁ ଯିଏ ଆସିଥିଲେ ସେମାନେ ଭାରତ ବର୍ଷର ଯେ ପ୍ରଥମ ରାଜା ଯେ ତାଙ୍କ ଯୋଗୁଁ ଯେ ଭାରତ ବର୍ଷରେ ଚାଲୁଥିଲା, ତା ପୂର୍ବରୁ ତ ପୁଣି ଭାରତ ବର୍ଷରେ ପ୍ରଜାମାନେ ଥିଲେ ତ, ଏ ସୃଷ୍ଟିଟାକୁ କିଏ କରିଛନ୍ତି? ଯେ ଭଗବାନ ସୃଷ୍ଟି କରିଛନ୍ତି ପ୍ରତ୍ୟେକ, ଆମେ ଦେଖିବା ଯେଉଁ ଯେଉଁମାନେ କିଛି ଜିନିଷ ସୃଷ୍ଟି କରନ୍ତି ତା ଆଗେ ନିୟମ ତିଆରି କରନ୍ତି। ତମେ ଦେଖ ଯେମିତି କମ୍ପ୍ୟୁଟରଟା ତିଆରି ହେଇଛି, ମୋବାଇଲ ତିଆରି ହେଇଛି, କିନ୍ତୁ ତମେ ମୋବାଇଲ କେତେ ଟଙ୍କାରେ କିଣୁଛ? ଯଦି ହଜାର ଦେଢ ହଜାର ଟଙ୍କାର ଗୋଟେ ଏଡି ଗୋଟେ ମୋବାଇଲ କିଣ, ତା ଦେହରେ କାଗଜଟା କେତେ ଲୋକ ଭାରତୀୟ ତା ଭିତରେ ଦେଖିବ? ଆରେ ଲୋକ ଏଗୁଡା ଦେଖେ ତାହେଲେ ଚିନ୍ତା କର, ଦେଖ ଗୋଟେ କମ୍ପାନୀର ସେ ମୋବାଇଲଟା ବାହାର କରୁଛି, ଏଇ ଯେ ନୋକିଆ ଛୋଟ କମ୍ପାନୀ ନା ନୋକିଆ ନା ଗୋଟେ କଣ ମୁଁ ଆଣିଲି, ସେ ଏଡି ଛୋଟ ମୋବାଇଲଟା, ଆରେ ଏଡ଼େ ଗୋଟେ ମୋବାଇଲ ଧରି କିଏ ଗୋଟେ କୁଆଡେ ବୁଲିବ? ସେ ମୋବାଇଲ ମୋବାଇଲଟା ଦାମ ଦେଢ ହଜାର, ଆପଣ କିନ୍ତୁ ପେପରଟା ପ୍ରିଣ୍ଟିଂ ହେଇଥିବ ପଚାଶ ଟଙ୍କା, ତା ଦେହରେ ଲେଖା ହେଇଛି ଏମିତି ସେମିତି ସେମିତି। ଯିଏ ପ୍ରଡକ୍ସନ କିଛି କରୁଛି ତା ପୂର୍ବରୁ ସେ ଲ କିଛି ତିଆରି କରୁଛି। ଏ ସୃଷ୍ଟିଟାକୁ ତାଙ୍କୁ କିଏ ତିଆରି କରିଛନ୍ତି? ମୁଖ୍ୟ ତରୁ ଲତା ମନୁଷ୍ୟ ଯେତେ ଯେତେ ଏ ଯୋଉ ଯେତେ ଜୀବଜନ୍ତୁ ସବୁ ଭଗବାନ ତିଆରି କରିଛନ୍ତି ନା? ଯଦି ଭଗବାନ ତିଆରି କରିଛନ୍ତି ତାଙ୍କର କି ତୁମେ କମ୍ପାନୀର ଗୋଟେ ଜିନିଷ ତିଆରି କରୁଛ? ଏ ଦଶ ଟଙ୍କାର ଗୁଟୁକାଟା ତିଆରି କରୁଛନ୍ତି ଦଶ ଟଙ୍କାର କି ପାଞ୍ଚ ଟଙ୍କାର, ତା ଦେହରେ ପୁଣି ଲେଖା ହେଇଛି କ୍ୟାନ୍ସର, ଏହା ଏହା ମିଶିଛି, ଏହା ଏହା ଇନଗ୍ରେଡିଏଣ୍ଟ, ତାହେଲେ ଏତେ ବଡ ସୃଷ୍ଟି ଭଗବାନ କରିଛନ୍ତି, ତାଙ୍କର ତ କିଛି ନିୟମ ରହିଛି ନା? ତେଣୁ କର୍ମ କରିବାର ଯୋଉ ପନ୍ଥା ଗୁଡିକ ଭଗବାନ ଏଟା ଦଉଛନ୍ତି। ପୂର୍ବ କାଳର ଲୋକମାନେ ଯୋଉ କର୍ମ କରୁଥିଲେ ସେମାନଙ୍କର ଯୋଉ କର୍ମ କରିବାର ଯୋଉ ଶୈଳୀଟାକୁ ଏଇଟା କର୍ମଯୋଗ, କର୍ମଯୋଗ, କାରଣ କର୍ମଯୋଗ ହିଁ ଜୀବ ସ୍ୱର ପାଇଛି। କର୍ମଟା ଭଲ କର୍ମ ହେଇପାରେ, ପୁଣ୍ୟ କର୍ମ ହେଇପାରେ, ପାପ କର୍ମ ହେଇପାରେ। ଶରୀରଟା ଯେ କେବଳ ମିଳିଛି ଭଗବାନ ଏକାଦଶ ସ୍କନ୍ଦରେ ନାଇଁ ସପ୍ତମ ସ୍କନ୍ଦରେ ପ୍ରହ୍ଲାଦ ମହାରାଜଙ୍କୁ ଯେତେବେଳେ ଯାଉଛନ୍ତି ବୈକୁଣ୍ଠକୁ, ପ୍ରହ୍ଲାଦଙ୍କୁ ରାଜା କରେଇଲି ନା, ପ୍ରହ୍ଲାଦଙ୍କୁ କହିକି ଯାଉଛନ୍ତି ନା, କୁଶଳେନ ପୁଣ୍ୟମ ସେ ଶ୍ଳୋକରେ କହୁଛନ୍ତି ପ୍ରହ୍ଲାଦ, ତୁମେ ପ୍ରହ୍ଲାଦ ଭଗବାନଙ୍କର ଭକ୍ତ, ଭଗବାନ ତାଙ୍କ ପାଇଁ ଆବିର୍ଭାବ ହେଇଗଲେଣି, ତୁମେ କଣ କରିବ? ଯେତେବେଳେ ରାଜା ହବ ସେଠି ଯଜ୍ଞାଦି କର୍ମ କରିବ, ତ ୟାଦ୍ୱାରା ତୁମର ପାପା ପାପାତ୍ମକ ଜିନିଷଟା ଖଣ୍ଡନ ହବ। ପାପ ପୁଣ୍ୟ ଆରେ ସେ ତ ଭଗବାନଙ୍କର ଶୁଦ୍ଧ ଭକ୍ତ, ଭଗବାନ ଏଇଟା କାହିଁକି କହିକି ଯାଉଛନ୍ତି? ଆଗରୁ ଲୋକମାନଙ୍କର, ଆଜି ବି ଲୋକମାନଙ୍କର କନସିୟସ ଅଛି ପାପ ବୋଲି ଗୋଟେ ଜିନିଷ ଲୋକ ଜାଣିଛନ୍ତି, ପାପ ବୋଲି ଗୋଟେ ଜିନିଷ ନଥାନ୍ତା ତାହେଲେ ଲୋକମାନଙ୍କର ଯଦି ଏତେ ଜ୍ଞାନ ନଥାନ୍ତା ତାହେଲେ ଆଉ କିଛି, ଯେତେବେଳେ ଯେ ପାପ ବୋଲି ବିଚାରଟା ନ ରହିବ ସମାଜରେ ଗୋଟେ ପଶୁ ସମାଜ ହେଇଯିବ। ପାପଟା କଣ? ସିନ୍ଫୁଲ ଆକ୍ଟିଭିଟି ଯୋଉଟା ଈଶ୍ୱରଙ୍କର ନିୟମଟା କୃଷ୍ଣଙ୍କର ନିୟମଟାକୁ ଆମେ ନ ମାନିବା, ଏଇଟା ହଉଛି ପାପ। ଏଇଟାକୁ ଯେତେବେଳେ ମନୁଷ୍ୟ ଭୁଲିଯିବ ସେଟା ଗୋଟେ ପଶୁ ସମାଜ ହେଇଯିବ। ଈଶ୍ୱରଙ୍କର ନିୟମ ଥିଲା ବିବାହର ନିୟମ, ଜନ୍ମ ହବାର ନିୟମ, ମୃତ୍ୟୁର ନିୟମ, ସବୁଥିରେ ବଞ୍ଚିବାର ନିୟମ ସବୁଗୁଡିକ, ଯେତେବେଳେ ସେଇ ନିୟମ ଗୁଡିକ ନ ରହିବ ମନୁଷ୍ୟ ଆଉ ପଶୁ ଭିତରେ କିଛି ଅନ୍ତର ରହେ। ବର୍ତ୍ତମାନ ଯେମିତି ଦେଖୁଛେ ଆମେ ଏଇ ବର୍ତ୍ତମାନ ସମସ୍ୟାରେ ଜଗତରେ ଯାହା ସମସ୍ୟା ସବୁ ଦେଖୁଛେ, ଗୋଟେ ପରିବାରର ସମସ୍ୟା ଦେଖ, ଗୋଟେ ବ୍ୟକ୍ତିଗତ ସମସ୍ୟା ଦେଖ, ୟା ପଛରେ ଗୋଟେ ପାପର କାରଣ ଥିବ। କେହି କେହି ଏଇ ଜଗତରେ କେବେ ବି ଭଗବାନଙ୍କର ନିୟମକୁ ଭାଓଲେଟ୍ କରି ଭାଙ୍ଗି ଦେଇକି ସୁଖରେ ରହିପାରିବେନି। ଆମେ ସରକାର ନିୟମ ଭାଙ୍ଗି ଦେଇକି ଆମେ କେତେଦିନ ରହିବା? ଯେତେବେଳେ ଗଭର୍ଣ୍ଣମେଣ୍ଟ ଆମକୁ ଧରିବା, କାରଣ ଆମେ ଆମେ ପଳେଇଗଲା ପରେ ଆମ ପିଲାଟା ପିଲା ଛୁଆ ଜମି ଗୁଡା ତୁମେ ଇଲିଗାଲ ରେକର୍ଡ କଣ କରିଦେଇଥିବ, ପେପର କଣ କରିଦେଇଥିବ, ତୁମ ପିଲା ଛୁଆ ଗୁଡ଼ା ହିଁ ଭୋଗିବେ। ଷ୍ଟ୍ରିକ୍ଟ ବାଇଲ ଭିତରେ ଗୋଟେ ସରକାର ବି ଚଲଉଛି ନା, ତେଣୁ ଭଗବାନଙ୍କର ନିୟମଟାକୁ ଭାଙ୍ଗି ଦେଇକି ସୁଖରେ କେମିତି ରହିବା? ବ୍ୟକ୍ତିଗତ ଯେତେବେଳେ ଆମର କିଛି ସମସ୍ୟା ଆସୁଛି, ଆମର ବ୍ୟକ୍ତିଗତ ସମସ୍ୟା ଆସିପାରେ, ପାରିବାରିକ ସମସ୍ୟା ଆସିପାରେ, ସାମାଜିକ ସମସ୍ୟା ଆସିପାରେ, କିମ୍ବା ଗୋଟେ ଅନୁଷ୍ଠାନର ସମସ୍ୟା ଆସିପାରେ, ୟା ପଛରେ କିଛି ପାପର କାରଣ ଥାଏ। କିଛି ଲକୁ ଆମେ ଡାଇଭର୍ଟ କରୁଛେ ଯୋଉଥିପାଇଁ ଆମକୁ ପ୍ରତିକ୍ରିୟାଟା ଭୋଗିବାକୁ ପଡୁଛି। ଭଗବାନ ଶୃଙ୍ଖଳିତ, ଅତି ଶୃଙ୍ଖଳ ଭାବରେ ବ୍ୟକ୍ତିକୁ କର୍ମ କରିବାଟା ଶିଖଉଛନ୍ତି, ଏଟା ବହୁତ ବଡ ମାନେ ଉଚ୍ଚ ତତ୍ତ୍ୱ। କେହି ବି କେବେ କୌଣସି ଅଶୁଦ୍ଧ ଜୀବ କେବେ ହେଲେ ରାଧାକୃଷ୍ଣଙ୍କର ଭଜନ କରିପାରିବନି, ତାଙ୍କୁ ତ ଲକ୍ଷ୍ମୀନାରାୟଣ ଦୃଷ୍ଟି ବି ଆସିପାରିବନି, ସେ ରାଧାକୃଷ୍ଣଙ୍କୁ କଣ ପ୍ରେମ ଦୃଷ୍ଟିରେ ଦର୍ଶନ କରିବ? ସେ ଲକ୍ଷ୍ମୀନାରାୟଣଙ୍କୁ ଦେଖିଲେ ବି ଲକ୍ଷ୍ମୀଙ୍କୁ ଯିଏ ମର୍ଯ୍ୟାଦା ଯାହା କୁହନ୍ତି ମର୍ଯ୍ୟାଦା ଶିଶାଳୀ, ଯାହାଙ୍କ ସଂସାର ସବୁ ସେ ମର୍ଯ୍ୟାଦାଶାଳୀନି ନା, ଆଉ ସବୁ ଐଶ୍ୱର୍ଯ୍ୟ ବିଭୂତି ତାଙ୍କ ପାଖରେ ଅଛି, ତାଙ୍କୁ ଦର୍ଶନ କରିକି ଜଣଙ୍କର ମା ବୁଦ୍ଧି ବି ଆସିବନି। ଅଶୁଦ୍ଧ ଚିତ୍ତ ବ୍ୟକ୍ତିଟା ସେ କଣ ରାଧାକୃଷ୍ଣଙ୍କର ଉପାସନା ସବୁ କରିବେ? ସେସବୁ ହୋଇପାରିବେନି। ପ୍ରାୟତଃ ଜୀବର ଚିତ୍ତଟା କଣ ଗୋଟେ ସେ ଭାଗବତ ସହିତ ମନା କରୁଛନ୍ତି, ଗୋଟେ ନାରୀର ପ୍ରତିମୂର୍ତ୍ତିକୁ ପୁରୁଷ ଦେଖିଦେଲେ, ପୁରୁଷର ପ୍ରତିମୂର୍ତ୍ତିକୁ ନାରୀ ଦେଖିଦେଲେ ତାର ପୁରୁଷ ଭାବ ତାର ନାରୀ ଭାବ ଚାଲିଯାଉଛି। ଗୋଟେ ନାରୀର ଆକୃତିଟାକୁ ପ୍ରକୃତିଟାକୁ ଦେଖ, ମୋବାଇଲ ଗୁଡାକର କଣ ଦେଖୁଛ ତୁମେ? ମୋବାଇଲରେ ଯୋଉ ଫିଲ୍ମ ଦେଖୁଛ, ଯୋଉ ସିରିଏଲ ସେଟା କଣଟା ଦେଖୁଛ, ସେଟା ଗୋଟେ ଆକୃତି, ଗୋଟେ ନାରୀର ଆକୃତି, ସେ ନାରୀଟା ସେଠି ନାହିଁ। ଆଉ ସେ ନାରୀର ଯୋଉ ରୂପଟା ଦେଖୁଛ ତାକୁ ଗୋଟେ ଯନ୍ତ୍ର ଦ୍ୱାରା କ୍ୟାପଚର କରି ତାକୁ ରଖାହେଇଛି। ସେ ନାରୀ ସେମିତି ଚାଲେ ନା, ସେମିତି କଥା କୁହେ ନା। ଏ ଯୋଉ ହିରୋ ଗୁଡା କଣ ଡେଇଁ ପଡନ୍ତି, ସବୁ ଉଲ୍ଟି ଉଲ୍ଟିକା ଡେଇଁ ପଡନ୍ତି, କଣ ସବୁ ଯିଏ ଦେଖିଥିବ ଜାଣିଥିବ, ସେ ତାକୁ ବନ୍ଧୁକ ମାରିଦେବ, ସେ ତା ପେଟରେ ଫୁଟିକି ସବୁ ବ୍ଲଡ ବାହାରି ପଡିବ। ଏଗୁଡା ସବୁ ମେସିନ କରୁଛି, ଗୋଟେ ଯନ୍ତ୍ର ଶକ୍ତିଟା ଅଛି। ଦେଖ ଗୋଟେ ଯନ୍ତ୍ର ଶକ୍ତିରେ ଆମେ କେତେ ଆକର୍ଷିତ ହେଇଯାଉଛି, ସେଟା ତା ଫର୍ମ ନୁହେଁ, କ୍ରିଏଟିଭ ଫର୍ମ ତାକୁ ତିଆରି କରାଯାଇଛି। ଇନ୍ଦ୍ରମାନେ ସେଥିରେ ଆକୃଷ୍ଟ ହେଇଯାଉଛି। ଏଇ ଯୋଉ ଭଗବାନଙ୍କର ଉପାସନା କରିବା ଗୋଟେ ଜୀବଟା, ତାକୁ ତାକୁ ଚିତ୍ତ ଶୁଦ୍ଧି କରିବାକୁ ପଡିବ ନା। ପୂର୍ବ ଶ୍ଳୋକରେ ଭଗବାନ କହିଥିଲେ ନା, ତାକୁ ଚିତ୍ତ ଶୁଦ୍ଧି କରିବାକୁ ପଡିବ, ଶରୀରକୁ ବିଜୟ କରିବାକୁ ପଡିବ, ଇନ୍ଦ୍ରକୁ ଜୟ କରିବାକୁ ପଡିବ, ଆଉ ସର୍ବାତ୍ମଭୂତ ହବାକୁ ପଡିବ। ଆତ୍ମସ୍ଥିତିକୁ ନ ଆସିଲେ କେହି ଜଣେ ସେ ଭଗବାନଙ୍କୁ ସର୍ବତ୍ର ଉପଲବ୍ଧି କରିପାରିବେନି। ଆଉ ତାର ପୂର୍ବର ଆତ୍ମ ଉପଲବ୍ଧି ପୂର୍ବରୁ ଯୋଉ ଭଗବତ ସେବାଟା, ସେଟା ନଷ୍ଟ ଯାଏ ନା, ସେ ପନ୍ଥାରେ ସେ ଅଛି ବୋଲି ବୁଝିବାକୁ ପଡିବ। ତା ନୁହେଁ ଯେ ସେ ପରଫେକ୍ସନ ପାଇଗଲେ, ସବୁ ଜୀବ ହୃଦୟରେ ଭଗବାନ ଅଛନ୍ତି, ଏଇଟା କଣ ଆମର ଉପଲବ୍ଧି ଆସୁଛି ନାଇଁ। ଭଗବାନ ସର୍ବତ୍ର ଅଛନ୍ତି, କେଉଁଠି ନାହାନ୍ତି। ଯେତେବେଳେ ଏଇ ସର୍ବତ୍ର ଭଗବାନଙ୍କର ଜଣଙ୍କର ଦର୍ଶନ ହବ, ସର୍ବତ୍ର ଭଗବାନଙ୍କର ଦର୍ଶନ ହବ, ସେତେବେଳେ ତାର ଯୋଉ ଉପାସନାଟା, ଭଗବତ ଉପାସନାଟା, ସେ ପୂର୍ଣ୍ଣ ଉପାସନା। ତେଣୁ ଏଇ ଯୋଉ କର୍ମ କରିକି ଅନ୍ତରଟାକୁ ଶୁଦ୍ଧି କରିବା, ଆମେ କେଉଁ କର୍ମ କରିବା ନା, ଭଗବତ କର୍ମ କରିବା। ତେଣୁ ଜଣେ ପ୍ରଶ୍ନ କରିବେ, ଭଗବତ କର୍ମ କରିବି ଶରୀରଟାକୁ କେମିତି, ପିଲା ଛୁଆ ଶରୀରଟାକୁ କେମିତି ମୁଁ ପୋଷିବି ନା। ଏଇ ଯୋଉ କର୍ମଟା ହଉଛି ସେଟା କର୍ମ ଯୋଗ, ସେ କର୍ମଟା ଚାଷ କରିବା ହଉ, ଚାକିରି କରିବା ହଉ, ସେଗୁଡିକୁ କେମିତି କିଭଳି ଭାବରେ ଆମେ ତାକୁ ଲଗେଇବା, କେଉଁଥିରେ ଭଗବାନଙ୍କ ସେବାରେ ଯୋଗରେ ଲଗେଇବା, ସେଇ ତ୍ରିକ୍ଟାକୁ ଭଗବାନ ଏଇ ପଞ୍ଚମ ଅଧ୍ୟାୟରେ, ତୃତୀୟ ପଞ୍ଚମ ଏ ଦୁଇଟା ଅଧ୍ୟାୟରେ କର୍ମଯୋଗ ଉପରେ ପୁରା ବ୍ୟାଖ୍ୟା ଦେଲେ। ଏ ଯୋଉ ସୁନାଟା ତିଆରି ହୁଏନି, କଣ ଏଟା କହୁଛ, ସୁନାଟା ସୁନାଟା ଅଛି ସିନା, ସୁନାଟା ଖଣିରୁ ତିଆରି ହୁଏ, ଆଉ ତାକୁ ବି ପାରଦ ଆଉ କଣ ଆଉ ଗୋଟେ ଅଛି କଣ, ତାକୁ ମିଶେଇକି ଗୋଲ୍ଡ ତିଆରି କରାଯାଏ, ସୁନାଟା ତିଆରି କରାଯାଏ, ତାର ଅଛି କେମିକାଲ ପ୍ରୋସେସ ଅଛି, ସେଗୁଡାକ ଆଉ ଆଜିକାଲି କିଏ ଜାଣନ୍ତିନି, ସେଗୁଡାକ ସେ ତାର ଅଛି। ଆଚ୍ଛା ସେଇଟାକୁ ଯଦି ଯିଏ ତିଆରି କରିବ, ଏ ସ୍ୱର୍ଣ୍ଣଟା ଗୋଟେ ତିଆରି ହଉଛି, ତାର ଯୋଉ ପାରଦକୁ ମିଶେଇକି ତା ପରସେଣ୍ଟ ମିଶେଇକି ତାକୁ ଯୋଉ ସ୍ୱର୍ଣ୍ଣ ତିଆରି କରୁଛି, ଯୋଉ କାରିଗରଟା ତିଆରି କରୁଛି, ସେ କଣ କରୁଛି, ସେଟା ଗୋଟେ ଥିଲା ପିତଳଟା ଥିଲା କି ଅଲଗା ଗୋଟେ ଧାତୁ ଥିଲା, ତାର କର୍ମଟାର ପଦ୍ଧତିଟାକୁ ସେ ଏମିତି ଭାବରେ ଜାଣିଛି, ତାକୁ ଏକ ମୂଲ୍ୟବାନ ସ୍ୱର୍ଣ୍ଣରେ ପରିଣତ କରିଦେଇ ପାରୁଛି। ସେଟା ଆମ ଜୀବନରେ ଯୋଉ କର୍ମଟା ରହିଛି, ସେ କର୍ମଟାକୁ ଆମେ ଶୋଧନ କରୁଛେ, ସେ କର୍ମ ମାଧ୍ୟମରେ ଆମେ ଭଗବାନଙ୍କ ସହିତ ଯୁକ୍ତ ହଉଛେ, ସେଟା ହଉଛି ଭଗବତ କର୍ମ। ସେଟା କର୍ମଯୋଗ ପ୍ରଥମ ଆସିଲା, ଏଥିରେ ଚିତ୍ର ସ୍ତୁତି ହୁଏ, ଇନ୍ଦ୍ରିୟ ବିଳାସ ଗୁଡିକ ଯାଏ, ଶରୀରର ଯୋଉ ବାଧକ ଶରୀର ହରିଭକ୍ତି କରିବା ପାଇଁ, ଶରୀରର ଯୋଉ ତାର ଯୋଉ ଜଡ଼ାଭିନିବେଶ ରହିଛି, ଦେହ ପୁତ୍ର ସ୍ତ୍ରୀ କନ୍ୟା ଏଗୁଡାକ ଯୋଉ ପୁରା ବାନ୍ଧିକି ଗୋଟେ ଜୀବକୁ ରଖିଛି, ତାର ଗୋଟେ କଣ ନିର୍ମଳ ଭଜନ ସେ କରିପାରୁଛି, କେତେବେଳେ ତାର ଅନ୍ତର କେତେବେଳେ ନିର୍ମଳ, ପିଲାଟାକୁ ଦେଖିଲେ ଆମକୁ ଯେତିକି ଭଲ ଲାଗୁଛି, ଆମ ପୁଅଟାକୁ ଦେଖିଦବା ଯେତିକି ଭଲ ଲାଗୁଛି, କଣ ଭଗବାନ ଦେଖିଲେ ସେତିକି ଭଲ ଲାଗୁଛି, ପିଲା ଛୁଆ କଥାଟା ଶୁଣିଲା ବେଳକୁ ଯେମିତି ଲାଗୁଛି, କଣ ପ୍ରଭୁଙ୍କର କଥା ଶୁଣିଲେ ସେମିତି ଲାଗୁଛି, କେବେ ଏଇଟା ଆସିବନି। ଆମର ଆତ୍ମୀୟତା ଅଛି ନା, ନିଜର ଅଛି ନା, ନିଜର ବୋଲି ଭାବୁଛେ ନା, ତୋ ନିଜର ପିଲା ଛୁଆ ବନ୍ଧୁ ବାନ୍ଧବ ଦେଖିଦେଲେ ତମ ଆଖି ଖୁସି ହେଉ, ତମ ଆଖି ଖେଳି ଉଠୁଛି, ତାଙ୍କ ପାଇଁ ଯେତେ କର୍ମ କର, ଦେଖ ବୁଢ଼ୀ ହେଇଯିବନି, ସବୁ ଗାଁ ଗଳିଲେ ବୁଢ଼ୀ ହେଇକି ତାଙ୍କ କମର ଅଣ୍ଟା ବାଙ୍କି ଯିବନି, ପୁଣି ବି ପିଲା ଛୁଆ ପାଇଁ କରୁଥିବେ, ଖୁସିରେ କରୁଥିବେ, ଆଉ ଭଗବାନ ପାଇଁ ତୁମେ ଘଣ୍ଟେ ଦୁଇ ଘଣ୍ଟା କିଏ କରିଦେବ, ସେ କହିବ ମୋର ବହୁତ ମୁଁ କରିଦେଉଛି। ସେଇ ବ୍ୟକ୍ତି ସଂସାର ଯେତେବେଳେ କର୍ମ କରୁଛି, ସଂସାର ଆସକ୍ତିରେ ସେ ବହୁତ କିଛି ତାକୁ ସୁଖ ମିଳୁଛି, ଗୋଟେ ଜଡ କର୍ମର ସୁଖ ମିଳୁଛି, ଜଡ କର୍ମ ଏଗୁଡା, ଏଥିରେ କିଛି ନାହିଁ, କେବଳ କର୍ତ୍ତୃତ୍ୱ ଅଭିମାନ, ମୋ ନାତି ପାଇଁ ମୁଁ କରୁଛି, ମୋ ଘର ପାଇଁ କରୁଛି, ମୋ ସ୍ତ୍ରୀ ପାଇଁ କରିଦେଲି, ମୋ ଘର କରିଦେଲି, ଗୋଟେ ଅଭିମାନରେ ଏ କର୍ମଟା କରୁଛି, ସେଥିରେ ତାକୁ ସୁଖ ମିଳୁଛି, କିନ୍ତୁ ସତ୍କର୍ମ ଭଗବାନଙ୍କ ପାଇଁ କର୍ମ କରୁଛି କିନ୍ତୁ ତାକୁ ସୁଖ ମିଳିବନି, କାହିଁକି ତା ଆତ୍ମୀୟତା ଆସିନି। ଏଇ ଟର୍ମଟା ଯୋଉ ଲଗଉଛନ୍ତି, କାଲି ଶୁଣୁଥିଲେ, ବ୍ରହ୍ମଣ୍ୟ ବ୍ରହ୍ମଣ୍ୟଧାୟ କର୍ମନି, ବ୍ରହ୍ମଣ୍ୟଧାୟ ବ୍ରହ୍ମଣ୍ୟ ପରମେଶ୍ୱର ସମର୍ପ୍ୟ, ସିଧା ସିଧାରେ ସମୟ ଲେଖିଲେ ପୂର୍ବା ସିଧା ଏଗୁଡିକ ଆଉ କିଛି ବ୍ରହ୍ମ ବ୍ରହ୍ମ ଶବ୍ଦ କୌଣସି ଜିନିଷ ଗୋଟେ କୃଷ୍ଣ ଯତ୍ନ ଲେଖିଛନ୍ତି, ପରମେଶ୍ୱର ତ ଭଗବାନ କୃଷ୍ଣ, ଆଉ କିଏ ଗୀତାର ଅର୍ଥ ହଉଛନ୍ତି କୃଷ୍ଣ, ସେ କେଉଁ ଯୋଗ, କର୍ମଯୋଗ ହଉ, ଜ୍ଞାନ ଯୋଗ ହଉ, ଯାହା ହଉ, ଭକ୍ତି ବିନା କୌଣସି କର୍ମ, ସେ ହଟ ଯୋଗୀ ହେଲେ ବି, ଜ୍ଞାନ ଯୋଗୀ ହେଲେ ବି, ଯେଉଁ ଯୋଗ୍ୟ ହେଲେ ତାକୁ ଭକ୍ତିକୁ ଆଶ୍ରୟ କରିକି ହିଁ ସିଦ୍ଧି ପ୍ରାପ୍ତ ହବ। ସେଥିପାଇଁ ଆମେ ଡାଇରେକ୍ଟ ଭକ୍ତିରେ ଲେଖିବୁ, ଆମେ ସେଠି ଯୋଗକୁ କେବେ ହେଲେ ପ୍ରାଧାନ୍ୟ ଦବୁନୁ। ଲୋକମାନେ କହିବେ ଅଷ୍ଟାଙ୍ଗ ଯୋଗ କଥା କୁହାଯିବ, ବଣକୁ ଯିବ ତୁମେ ତପସ୍ୟା କରିବ, ଏଟା ତ କୃଷ୍ଣ କହିଛନ୍ତି। ହେଲେ ବଣ କୋଉଠି ଅଛି ତୁମେ ଯାଇ ତପସ୍ୟା କରିବୁ? ତୋ ଘରେ ତ, ତୋ ଘରେ ତୁ ବଣକୁ ଗଲେ ମୋବାଇଲ ନେଇଯିବୁ, ତୁ କି ତପସ୍ୟା କରିବୁ? ଡାଇରେକ୍ଟ କାଟି ଦିଆଗଲା, ନାଇଁ ତୁମ ସେସବୁ ନାହିଁ, ତୁ ଭକ୍ତି କର। ସେଟା କାହିଁ ଅଯଥା କାହିଁ ଲେଖାଯିବ? କାହିଁକି କାହିଁକି ଯୋଗ ପଦ୍ଧତିଟା ଗୋଟେ ଲୋକଙ୍କୁ ଲେଖିକି ଦେଖ ତୁମେ ସରକାର ବର୍ତ୍ତମାନ ଗଭର୍ଣ୍ଣମେଣ୍ଟର ପ୍ରିନ୍ସିପଲ ବି ସେୟା, ତୁମେ ଏଣୁତେଣୁ ଜିନିଷ କୁହନି, ଯୋଉ ଜିନିଷଟା ହବନି ସେଟା ତୁମେ କୁହନି, ଲୋକଙ୍କୁ ଏଜୁକେଟ୍ କରନି, ଯୋଉଟା ପ୍ରାକ୍ଟିକାଲ ଯୋଉଟା କରିହବ ସେଟା କୁହ। ସମାଜ ଏହା କହୁଛି ନା ନାହିଁ? ଯେମିତି ଗୋଟେ ନାରୀ ବିଷୟରେ ତୁ ସତ୍ୟ ବର୍ତ୍ତମାନ କହିପାରିବ ନାହିଁ, କହିପାରିବ କି? ନାରୀ କହିଲେ ସେ ନାରୀ ବି ତୁମ ନାଁରେ କେସ୍ କରିବ, ସରକାର ବି ତୁମ ନାଁରେ କେସ୍ କରିବ, ଜେଲ୍ ପଶିବ। ସେ ଭୁଲ କଲେ ବି ତୁମେ କହିପାରିବନି, ସେ ତ ସରକାର ମନା କରୁ, ତୁମେ ଏଗୁଡା କୁହନି, ତୁମେ କିଛି କୁହନି। ସେ କୋଉ ବାବା ତାର ଗଞ୍ଜେଇ ଖାଉ, ମଦ ଖାଉ, ସେ ତାକୁ ବାବା ବୋଲି ତୁମେ ଡାକିବ? କାରଣ ସରକାର ତାକୁ ବାବା ବୋଲି ଷ୍ଟାମ୍ପ ମାରିଛି, ସରକାର ତାକୁ କହିଛି ବାବା। କାରଣ ସିଏ ଅଣ୍ଡା ଖାଉ, ମାଛ ଖାଉ, ସେ ଭଗବାନଙ୍କୁ ବିରୋଧ କରେ, ତା ବାବା ବୋଲି କହିବ, କାରଣ ସରକାର ତାକୁ କହୁଛି ବାବା ବୋଲି। କଣ ଏଟା ଐତିହ୍ୟସ୍ଥଳୀ ଗୁଡା ଲେଖି ଦଉଛନ୍ତି, ଗୁଡାକ ଆମର ମନୁମେଣ୍ଟ ଗୁଡାକ, କଣ କରିବ ତୁମେ? ତୁମେ ପ୍ରଜା ନା, ସରକାର କହୁଛନ୍ତି ତୁମେ କହି, ଦେଖ ସରକାର ମନା କରୁଛି ତୁମେ ଏଇ ପ୍ରିନ୍ସିପଲ ଗୁଡା କରନି, ସେ ଷ୍ଟ୍ରିକ୍ଟ ଷ୍ଟ୍ରିକ୍ଟ ତୁମ ଧର୍ମକୁ ତୁମେ ପାଳନ କର, ଆଉ ଯଦି କେହି ଧର୍ମକୁ ଭୁଲ କରୁଛ ତ କୁହନି। ସରକାର ଗାଇଡଲାଇନ୍ ଏ, ଆମର ଗାଇଡଲାଇନ୍ ସେୟା, ଆମେ ଯେତେବେଳେ ଗୀତା ଲେଖିବୁ, ଆମର ଯେତେବେଳେ ଗୀତାରେ ଆମ ଆଚାର୍ଯ୍ୟମାନେ ଲେଖିଲେ, ସେ ଷ୍ଟ୍ରିକ୍ଟ ମନା କଲେ, ଯୋଉଟା ଅଲଗା କଥା, ଗୁଡା କାହିଁ କହିବେ ଲୋକ ଗୁଡା ବିଚଳିତ ହେବେ? ଯୋଉଟା ପ୍ରାକ୍ଟିକାଲ ସେ କଥା କୁହା, ସବୁ କଥାରେ ସେଥିପାଇଁ ଗୀତାରେ ଭାଗବତରେ କୁହାଯାଇଛି, ତୁମେ ନାମ କର, ଚୈତନ୍ୟ ମହାପ୍ରଭୁଙ୍କର ପାଦାଶ୍ରୟ କର, ସବୁବେଳେ ଭଗବାନଙ୍କର ପାଇଁ ସେବା କର, ବାସ। ଆମେ ସେଠି ଯୋଗ କଥା ବ୍ୟାଖ୍ୟା କରିବୁନୁ, କାହିଁ କରିବୁ? ତୁମେ ଯେଉଁଟା ପ୍ରାକ୍ଟିକାଲ ସମାଜରେ ସେ କଥାଟାକୁ ତୁମେ ମନା କରୁଛ, ତେଣୁ ଯୋଉଟା ଆମର ବର୍ତ୍ତମାନ ପ୍ରାକ୍ଟିକାଲ, ଆମେ ସେଟାକୁ କେମିତି କହିବାକୁ ଯିବୁ? ତୁମେ ଯୁକ୍ତି କରୁନ ମୋ ସାଙ୍ଗରେ, ତୁମେ ଆଉ ତୁମେ କହିବ ଆମେ କାହିଁକି ଯୋଗ କଥା ଲେଖିଲେଣି ପ୍ରଭୁପାଦ ନା, ଏଟା ଆମେ ଲେଖିବୁନୁ, କାହିଁକି ଲେଖିବୁ? ତ ନାରୀମାନେ କଣ ଯାହା କରୁଛନ୍ତି ସମାଜରେ, ନେତାମାନେ ଯାହା କରୁଛନ୍ତି, ବାବାମାନେ ଯାହା କରୁଛନ୍ତି, ତୁମେ କଣ ସବୁ କହୁଛ କି? ତୁମେ ତା ବିଷୟରେ କିଛି କହିପାରିବନି, ତୁମ ପନ୍ଥାରେ ତୁମେ ଯିବାକୁ ପଡିବ। ଯେ ତୁମ ପନ୍ଥାରେ ତୁମେ ଯାଉଛ, ଆମ ପନ୍ଥାରେ ଆମେ ଯାଉଛୁ, ଭୁଲ କିଛି ନା। ବ୍ରହ୍ମବାଦୀ ମାନେ କହିଦେଲେ ବି, ମାୟାବାଦୀ ମାନେ କହିଦେଲେ ବି, ତାଙ୍କ ମାୟାବାଦୀ କହିଲେ ତାଙ୍କୁ କଷ୍ଟ ହେଉଛି, ଆମ କାହିଁ ମାୟାବାଦୀ କୁହାଯାଉଛି? ମାୟାବାଦୀ ଟର୍ମଟା କଣ ଆମେ ତିଆରି କରୁଛୁ? ତୁମେ ବୁଝ, ତୁମେ ତୁମେ ମାୟାବାଦୀ କି ନାହିଁ? ସେ ଜଣେ ପିଲା ପ୍ରଶ୍ନ କରେ, ମୁଁ ତାକୁ ସେୟା କହିଲି, ମତେ ତୁମେ ପୁଅ, ତୁମ ଇଷ୍ଟ କିଏ? ଖିଚୁଡ଼ି ମତେ କୁହନି, ତୁମ ଇଷ୍ଟ କିଏ? ତୁମ ମନ୍ତ୍ର କଣ? ତୁମେ କାହାକୁ ଉପାସନା କରୁଛ? ସେମିତି ହବନି। ବହୁତ ବହୁତ ରାଧାକୃଷ୍ଣ ଭଜନ ଓଡ଼ିଶାର ଲୋକମାନେ, ଯୋଉଟା ସବୁ ମାୟାବାଦୀ, ସବୁ ତନ୍ତ୍ର ସାଧକ, କିନ୍ତୁ ରାଧାକୃଷ୍ଣ ଭଜନ ଯୋଉଟା ଲେଖିଛନ୍ତି, ବୈଷ୍ଣବ ମାନେ କେମିତି ଲେଖିପାରିବେନି? ତାମାନେ କଣ ତାଙ୍କ ଶୁଦ୍ଧ ସାଧକ ବୋଲି ଆମେ ନେଇଯିବୁ କି? ସେଟା ହବନି। ସହଜିଆ ବାଦକୁ ଆମେ କେବେ ପ୍ରଶ୍ରୟ ଦବୁନୁ, ଆମେ ଶୁଦ୍ଧ ଭକ୍ତ ନ ହେଇପାରୁ, କିନ୍ତୁ ଅଶୁଦ୍ଧ ଧାରା ଏଟାକୁ ଶୁଦ୍ଧ ଧାରା ଭିତରେ ଆଣିକି ପ୍ରବେଶ କରିପାରିବୁନୁ। ଡ୍ରେନ୍ ୱାଟର ଡ୍ରେନ୍ ୱାଟର ଜାଗାରେ ଯାଉଛି, ଡ୍ରେନ୍ ୱାଟର ଗୋଟେ ଆଣିକି ଆଣି ନଦୀ ଭିତରେ ହିଁ ପୁରେଇବା ଆମେ, ନଦୀରେ ପଲ୍ୟୁଟେଡ୍ ହେଇଯିବ ନା। ତ ନଦୀକୁ ଟିକେ ପସନ୍ଦ କରୁନାହାନ୍ତି, ନ କରନ୍ତୁ, ଡ୍ରେନ୍ ୱାଟର ପିଉଛନ୍ତି, ପିଅନ୍ତୁ। ଅସତ ସମ୍ପ୍ରଦାୟର ଜିନିଷଟା ଯେତେ ସୁନ୍ଦର ହେଲେ ବି ଆମେ ତାକୁ ଆଣିକି ସତ ସମ୍ପ୍ରଦାୟ ଭିତରେ ପୁରେଇବୁନୁ। ସେ ଲୋକମତ ହେଇପାରେ, ଲୋକମାନେ ପ୍ରଶଂସା କରିପାରନ୍ତି ଓଡ଼ିଶାର। ମୁଁ ତାଙ୍କ ଭଜନଟା ସବୁ ଶୁଣିଛି ନା, ତୁମର ତୁମେ ବି ଜାଣିନ, ତୁମର ମୋର ସବୁ ମନରେ ଅଛି। ଏଇ ମୁଁ ଆମର ସବୁ ଦିଏ କଣ ଟିଭିରେ, ଆମର ରେଡିଓରେ, ସବୁ ମାୟାବାଦ ସେମାନେ ଆମିଷ ଭୋଜନ କରିବା ପାଇଁ କହିଛନ୍ତି, କିନ୍ତୁ ରାଧାକୃଷ୍ଣ ଭୋଜନ ଲେଖିଛନ୍ତି, ପ୍ରତ୍ୟେକ ଅର୍ଡର ରାଧାକୃଷ୍ଣ ଭୋଜନ, ତାମାନେ କଣ ଆମେ କହିଦେବୁ ଶୁଦ୍ଧ ଭକ୍ତ? ଏଇଟା ଆମିଷ ନୁହେଁ, ଆମିଷ ଆଉ ଗୋଟେ ପ୍ରକାର ଅଛି, ସେ ସବୁ ବ୍ୟାଖ୍ୟା କରିକି ମୋତେ ଛୁଆ କୁହେ, ସେଟା କହିବ, କିନ୍ତୁ ରାଧାକୃଷ୍ଣ ଭୋଜନ ଲେଖିଛନ୍ତି, ଜଗନ୍ନାଥଙ୍କ ଭୋଜନ ଲେଖିଛନ୍ତି, କଣ ଆମେ ତାଙ୍କୁ ଶୁଦ୍ଧ ଭକ୍ତ ମାନବୁ? ତୁମେ ଆମ ମୁଖ ବନ୍ଦ କରିପାରିବନି, ଆମେ ମୁଖ ବନ୍ଦ କରି ବସିଯିବୁ, କିନ୍ତୁ ସତ୍ୟ ଯୋଉଟା ସାମ୍ପ୍ରଦାୟିକ ଜିନିଷ ପ୍ରତି ତୁମେ ହାତ ମାରିପାରିବନି। ମହାପ୍ରଭୁଙ୍କ ଧାରା ଯୋଉଟା ତୁ, ସେମାନେ ମହାପ୍ରଭୁ ମାନନ୍ତି, ମହାପ୍ରଭୁ କଥା କହିଦେବେ, କିଏ କଣ ଚୈତନ୍ୟ ମହାପ୍ରଭୁ କଥା ଲେଖିଦେଲେ, ରାଧାକୃଷ୍ଣ କଥା ଲେଖିଦେଲେ, ଯେ ତା ଇଷ୍ଟ କିଏ? କାହିଁକି ମନା କର ତୁମ ଅଲଗା ସମ୍ପ୍ରଦାୟ ଜିନିଷ ଶୁଣିବନି, କାହିଁକି ମନା କର ତାଙ୍କ ଇଷ୍ଟ କିଏ? ଇଷ୍ଟ ଯଦି ମିଳିଯାଉଛି, ତାଙ୍କ ମନ୍ତ୍ର କଣ? ମନ୍ତ୍ର ମିଳିଯାଉଛି, ଇଷ୍ଟ ମିଳିଯାଉଛି, ତାଙ୍କ ଲକ୍ଷ୍ୟ କଣ? ତାଙ୍କ ଲକ୍ଷ୍ୟଟା କଣ? କୃଷ୍ଣ ସମସ୍ତେ ପୂଜା କରନ୍ତି, କିନ୍ତୁ ଆମେ କୃଷ୍ଣଙ୍କୁ ପୂଜା କରୁନା। ଆଜି ପ୍ରଭୁପାଦ ସେ ଇଂଲିଶ ଲେକ୍ଚର ମୁଁ ଶୁଣୁଥିଲି, ଆମେ କୃଷ୍ଣଙ୍କୁ ପୂଜା କରୁ, ପ୍ରଭୁପାଦ କହନ୍ତି ଆମେ ସବୁବେଳେ କୃଷ୍ଣ ସୁଖଟା ଦେଖୁ। ଯେଉଁମାନେ କୃଷ୍ଣଙ୍କୁ ପୂଜା କରନ୍ତି କଣ କରନ୍ତି? କୃଷ୍ଣଙ୍କୁ ବ୍ୟବହାର କରନ୍ତି, କୃଷ୍ଣଙ୍କୁ ୟୁଜ୍ କରନ୍ତି। ତାମାନେ କିଏ ବି କୃଷ୍ଣଙ୍କୁ ପୂଜା କରିଦେଲେ ଆମେ ତାଙ୍କୁ ଶୁଦ୍ଧ ଭକ୍ତ କହିଦେବୁ? ଏଇଟା ଆମର କେବେ ସମ୍ଭବ ନୁହେଁ, ଆମେ ଏଇଟା କହିପାରିବୁନୁ। ସେ କେତେ ସୁନ୍ଦର ଆଡମ୍ବରରେ ଭଲ ଉତ୍ସବ କରୁ ଯାହା ବି କରୁ, ସେ କୃଷ୍ଣ କଣ କୃଷ୍ଣ ସୁଖ ପାଇଁ କରୁଛି କି ନାହିଁ? ଆମେ କୃଷ୍ଣ ପୂଜା କରୁଣୁ କୃଷ୍ଣଙ୍କ ୟୁଜ୍ କରିବା ପାଇଁ, କି ନାମ କମଉଛି କୃଷ୍ଣ, କୃଷ୍ଣ ମନ୍ଦିର କରି ନାମ କମେଇବ, ସବୁ ଲୋକ ତ ଧାର୍ମିକ କହିବେ ତୁମେ ଯାଅ ଏତେବଡ ମନ୍ଦିର କରିଛ, କି କୃଷ୍ଣଙ୍କୁ ମନ୍ଦିର କରି କୃଷ୍ଣଙ୍କୁ ହଜାର ପ୍ରାର୍ଥନା, କି ତୁଳସୀ ଚଢା ଏଇଟା କର ସେଇଟା କର, କୃଷ୍ଣ ମତେ ଦେବାରୀ କାମ ତମ ଉପାସନାରେ ବି ପଦ୍ଧତି, ଇଷ୍ଟ ସମାନ ହେଇଗଲେ ବି ମନ୍ତ୍ର ସମାନ ହେଇଗଲେ ବି କାଟି ଦିଆଯିବ, ଲକ୍ଷ୍ୟ ସମାନ ହବନି କେବେ। ଆମର ଉପାସ୍ୟ କିଏ ଆମର ଉପାସ୍ୟକୁ ଆମେ କୃଷ୍ଣ କେବେ କହୁନା, କୃଷ୍ଣ କହିଦେଲେ ଦ୍ୱାରା କେସେ କୃଷ୍ଣ ହେଇଯିବେ, ଅଲଗା ସମ୍ପ୍ରଦାୟରେ ବି କୃଷ୍ଣ ଉପାସନା କରୁଛନ୍ତି, ଆମର ଉପାସ୍ୟ କୃଷ୍ଣ ନୁହନ୍ତି। ସେଥିପାଇଁ ଯେତେବେଳେ ମହାପ୍ରଭୁଙ୍କର ଚୈତନ୍ୟ ଚିତାମୃତ ସେ ପ୍ରସଙ୍ଗ ଅଛନ୍ତି, ମହାପ୍ରଭୁ ସେ ଉପାଧ୍ୟାୟଙ୍କ ସହିତ ଯେତେବେଳେ ବ୍ୟାଖ୍ୟା ଚାଲିଛି, ଆମର ଉପାସ୍ୟ କିଏ? ବ୍ରଜେନ୍ଦ୍ର ନନ୍ଦନ, ସେ ବ୍ରଜପୁରର କୃଷ୍ଣ। ବ୍ରଜପୁରରେ ଯେମିତି ଗୋପୀମାନେ କେବଳ କୃଷ୍ଣ ସୁଖ ପାଇଁ ହିଁ କେବଳ ତାଙ୍କୁ ପୂଜା କରୁଥିଲେ, ତାଙ୍କ ସେବା କରୁଥିଲେ, ସର୍ବସ୍ୱ ଯୋଉ ସର୍ବସ୍ୱ ତ୍ୟାଗ କରି କେବଳ କୃଷ୍ଣ ସୁଖ ଥିଲା ତାଙ୍କ ଉପାସନାର ଲକ୍ଷ୍ୟ। ସିଏ କେତେ ବଡ ବାବା ହେଇଗଲେ, କେତେ ପ୍ରବଚନ ଦେଲେ, କଣ କରିଦେଲେ, ତା ଲକ୍ଷ୍ୟଟା କଣ ଆମେ ଦେଖିବୁ ନା? ମନ୍ତ୍ରଟା ସିଏ କରୁଛି ନା, ମନ୍ତ୍ରଟା କରିବ, ମନ୍ତ୍ରଟା ଯୋଉ ଆମେ ହରେ କୃଷ୍ଣ ମହାମନ୍ତ୍ର କରୁଛେ କାହିଁକି କରୁଛେ? ଆମର ଲକ୍ଷ୍ୟଟା କଣ? ଆମ ଲକ୍ଷ୍ୟଟା ହେଲା ରାଧାକୃଷ୍ଣଙ୍କର ସେବା। ଆମ ଲକ୍ଷ୍ୟଟା କେମିତି ଆମେ ପରିପୃଷ୍ଟ କରୁଛେ? ଯେମିତି ଉପାସନା ପୂର୍ବରୁ ଯେମିତି ଆପଣ ସଂକଳ୍ପ ସବୁ ଦେଖୁନାହାନ୍ତି, କି କଣ କରନ୍ତି ଯଜ୍ଞ ପୂର୍ବରୁ ସଂକଳ୍ପ କରନ୍ତି, ଆମର ଦେଖୁନାହାନ୍ତି ଆମେ ଆମେ ଭଗବାନଙ୍କର ଆରତୀ ପୂର୍ବରୁ ତୁଳସୀ ପୂଜା କରିବୁ, ତାଙ୍କର ସବୁ ପୂଜା ନାହିଁ, କର୍ମକାଣ୍ଡରେ ଗଣେଶ ପୂଜା ନାହାନ୍ତି, ଦିଗପାଳ ପୂଜା କରନ୍ତିନି, ଯଜ୍ଞ କରିବା ପୂର୍ବରୁ ସେ ଦିଗପାଳ ପୂଜା କରିବେ, ଗଣେଶକୁ ପୂଜା କରିବେ, ସେ ବିଭିନ୍ନ ଦେବାଦେବୀଙ୍କୁ ପୂଜା କରି ତାଙ୍କର ଯୋଉ ମନସ୍କାମନା ଗୁଡା ଜଣାନ୍ତି, ଯେ ଆପଣ ଆମକୁ ସାହାଯ୍ୟ କରନ୍ତୁ, ଆମେ ଏଇ କାମଟା କରିବା ପାଇଁ ଯାଉଛୁ। ତାହେଲେ ଆମର କାହିଁକି ଆରତୀ ପୂର୍ବରୁ ତୁଳସୀ ପୂଜା କରାହଉଛି? ଦେଖ ତୁଳସୀ ପ୍ରାର୍ଥନା କଣ, ନାମ ଲକ୍ଷ୍ୟଟାକୁ ଆମେ ଯିଏ ରାଧାକୃଷ୍ଣ ପୂଜା କଲା ବୋଲି ଆମେ ତାଙ୍କୁ କହିଦେବୁ ସିଏ ଶୁଦ୍ଧଭକ୍ତ ହେଇଗଲେ, ଆମ ଲକ୍ଷ୍ୟ ରହିଲା ଆମେ କୁଞ୍ଜ ସେବା କରିବୁ, ବ୍ରଜେ ରାଧାକୃଷ୍ଣ ସେବା, ବ୍ରଜେ ରାଧାକୃଷ୍ଣ ସେବା ପାଉ, ମଥୁରା ଦ୍ୱାରକା ହେଠି ନାହିଁ। କେଉଁ ସମ୍ପ୍ରଦାୟ ଲୋକ କଣ କହିଦେଲେ ବି ତା ବିଜ ମନ୍ତ୍ରଟା ଆମେ ଦେଖିବୁ, ତା ପରମ୍ପରା ମନ୍ତ୍ର ଆମେ ଦେଖିବୁ, ଆମେ ଶୁଦ୍ଧ ନ ହେଇପାରୁ, ଆମ ଆଚାର୍ଯ୍ୟମାନଙ୍କର ଯୋଉ ଶୁଦ୍ଧ ପରମ୍ପରା ଭିତରେ ଏଗୁଡାକ ପ୍ରବେଶ କରିବନି। ସେ କିଏ ଗୋଟେ ଭଲ କଥା କହିଦେଲା, ଭଲ କଥା ମାୟାବାଦୀ ମାନେ ଭଲ ଭଲ କଥା କହିବେ, କଣ କେହି କଥା ନ କହିପାରିଲେ ବୋଲି କଣ ତାଙ୍କର ସାଧୁତା ନାହିଁ? କେହି ଯଦି କିଛି କଥା ନ କହିପାରୁଛି, ତାଙ୍କର କଣ କଣ ପ୍ରବଚନ ଟାକେ ରେକର୍ଡିଂ ସବୁ ରହିଥିଲା, ଜଗନ୍ନାଥ ଶିବାଜୀ ମହାରାଜଙ୍କର ପ୍ରବଚନ ଥିଲା, ଗୌରକିଶୋର ଶିବାଜୀ ମହାରାଜଙ୍କର ପ୍ରବଚନ ଥିଲା, ରୂପ ସନାତନଙ୍କର ପ୍ରବଚନ ଥିଲା, ନାଇଁ ଏଟା କେବେ ଏଥିରେ ଗ୍ରହଣ କରାଯିବନି। ତୁମେ ଏସବୁ ବିଚଳିତ ମନା ସେବା ହବ ନାହିଁ ବୋଲି କଣ ଏଣୁ ଏଣୁ ଶୁଣିକି ମୁଣ୍ଡଟାକୁ ଖାଲି ବାଲାନ୍ସ କରିବ, ବର୍ତ୍ତମାନ କଣ ମୁଣ୍ଡଟାକୁ ପାଗଳା ମନକୁ ଯେମିତି ଶାନ୍ତ କରିବା କଥା, ଏ ଲୋକ ଗୁଡାକ ଯେମିତି କଣ ବାୟା ହେଇଗଲେ କଣ କରିବେ, ସଂସାର ବାୟା ହେଇଗଲେ ଗୋଟେ ଫିଲ୍ମ ଗୀତ ଲଗା, ଦେଖୁନ ସେ ଲୋକ ଗୀତ କାହିଁକି କାହିଁକି ରେଡ଼ିଓ ଫେଡ଼ିଓ ଯୋଉ ଆଗରୁ ରଖନ୍ତି, କାହିଁ ରଖନ୍ତି ହେଡ ବଡ ରେଡ଼ିଓ ଗୁଡାକୁ କୁଣ୍ଡିକି ସେ ଯାଉଥିବ, ତା ମୁଣ୍ଡ କାମ କରୁନି, ସଂସାର ସୁଖ ମିଳିଲେ ତାକୁ ଲଗେଇଲା ସେଭଳିଆ। ବର୍ତ୍ତମାନ ସେୟା ସେବା ହବ ନାହିଁ, ସମର୍ପଣ ହବ ନାହିଁ, ତାହେଲେ ଶୁଣିବି ଏବେ ଶୁଣିଲେ କଣଟା କରିବୁ? ଶୁଣିଲା ପରେ ତତେ କରିବାକୁ ପଡିବ ନା ବାପା, ତୁ ଲକ୍ଷ୍ୟ କଥା ଜାଣିଲେ କଣ କରିବୁ? ସେ ହରେକୃଷ୍ଣ ଜପଟା କର ଆଗେ, ତୁମର ଶ୍ରବଣର ଯୋଉ ଫଳ ତୁମେ ଯାହା ପଢୁଛ ଶ୍ରଦ୍ଧା କରୁଛ ସବୁ ଧରା ପଡିବ ତୁମ ଜପ ବେଳେ, ସାଧକର ଜପ ସମୟରେ ଧରା ପଡେ ତାର ନିଜର ସ୍ୱରୂପ ସ୍ଥିତିଟା। ତୁମେ କଣ କଣ ଜପଟା କାଇଁ ସ୍ୱତନ୍ତ୍ର ରଖାହେଲା? କୀର୍ତ୍ତନ ବି ସେ କରିଦେବ, ଡିଆଁ ଡିଁ କରିକି ଲୋକଙ୍କୁ ଦେଖେଇକି ଲୋକ ବେଶୀ ଲୋକ ହେଇଗଲେ ଯେ ଡିଆଁ ମାରାମାରି ହବ, ଲୋକ ଗୁଡା ବହୁତ ବହୁତ ଅଛନ୍ତି ବହୁତ ଆପ୍ରିସିଏଟ କରିବେ, ସେଗୁଡା ତୁମେ କରିଦେଇପାରିବ, କିନ୍ତୁ ସ୍ୱରୂପ ସ୍ଥିତିଟା ତୁମର ଯୋଉ ଅନ୍ତର ପ୍ରାର୍ଥନାଟା ଯାହା ତୁମେ ସ୍ପିରିଚୁଆଲ ଆକ୍ଟିଭିଟି କରୁଛ ସବୁ ଧରା ପଡ଼ିବ କେତେବେଳେ ନାମ ବେଳେ, କାରଣ ତୁ ବିଜ ମନ୍ତ୍ରଟା କରୁଛ, ତୁ ଇଷ୍ଟ ମନ୍ତ୍ର କରୁଛ, ତୁମ ଲକ୍ଷ୍ୟଟା କଣ, ତୁ ସେତେବେଳେ କଣ ପ୍ରାର୍ଥନା କରୁଛ, ଆଉ ଭଗବାନ ସେତେବେଳେ ସବୁ ଧରାଇ ଦେବେ, ତୁମର ଷ୍ଟାଟସଟା ଏ ନାମଟା ଆଉ ତୁମକୁ ଜଣେଇ ଦେବେ, ତୁମେ ହଉଛି ତୁମ ମାଇଣ୍ଡରେ କଣ ଆସୁଛି, ଅପରାଧ ବୃତ୍ତି ଅଛି କି କାମନା ଅଛି କି କଣ ଅଛି, ସବୁଗୁଡା ଧରା ପଡ଼ୁଛି। ସବୁବେଳେ କେବେ ଆମେ ଏଗୁଡିକ ମାନେ ଯୋଉ ଆଜିକାଲି ଯୋଉ ସମାଲୋଚନା ଆଲୋଚନା ଦୁନିଆ ପାଣ୍ଡିତ୍ୟଗିରିରେ କଥାବାର୍ତ୍ତା କରୁଛନ୍ତି, ଏଗୁଡାକୁ ଆମେ ଶୁଣିବା ପାଇଁ ଚାହୁଁନା, ଏଗୁଡା ଗୋଟେ ଗୋଟେ ପଦାରେ ଉଠେଇ ଦିଆଯିବ, ସମ୍ପ୍ରଦାୟର ଶିକ୍ଷା ଆଚାର୍ଯ୍ୟମାନଙ୍କର ଶିକ୍ଷା ଉପରେ ଆମର ପୁରା ଷ୍ଟିକ୍ ଅପ୍ ହେଇକି ରହିବାକୁ ପଡିବ, କିଏ କଣ କହୁଛି ସେଥିରେ କୌଣସି ବିଚଳିତ, ବର୍ତ୍ତମାନ ନ ଶୁଣିବାଟା ବେଟର, ବର୍ତ୍ତମାନ ଯୋଉ ସମୟ ଆସିଯାଇଛି ତ ନ ଶୁଣିବାଟା ଭଲ। ତୁମେ ଯେଉଁଥିରେ ତୁମର ଗୁରୁ ଆଚାର୍ଯ୍ୟ ଯେଉଁଥିରେ ପ୍ରେରଣା ପାଉଛ, ଯାହାକୁ ଶୁଣିକି ତୁମେ ବଞ୍ଚିକି ରୁହ, ତାହେଲେ ବିଭିନ୍ନ କଥା ବିଭିନ୍ନ ଜିନିଷ ୟୁଟ୍ୟୁବରେ ହଜାର ଗୁରୁଛି, ଆଉ ତୁମେ ତା ଭିତରେ ଗୋଟେ ମ୍ୟାଚ୍ୟୁର୍ ଡିଭୋଟି ନୁହଁ, ତୁମର ଗୋଟେ ପରିପକ୍ ନାହିଁ, ତୁମେ ସେତେବେଳେ ଗୁରୁଙ୍କୁ ସନ୍ଦେହ କରିବ, ମନ୍ତ୍ରକୁ ସନ୍ଦେହ କରିବ, ସମ୍ପ୍ରଦାୟକୁ ସନ୍ଦେହ କରିବ, କରିବ ତ ତୁମେ ନିଶ୍ଚିତ। ତୁମେ କେବେ କହିପାରିବନି ଯେ ଜଣେ ଏଭଳି ସାଧୁ ଜଣେ ସେ ଥିଲେ, ପ୍ରଭୁପାଦ ଏଭଳି ସାଧୁ ଥିଲେ, ଭକ୍ତିନାଥ ଠାକୁର ଏଭଳି ସାଧୁ ଥିଲେ, କେବେ ତୁମେ ସେ ହୃଦୟରେ ସେ ସ୍ଥାନକୁ ରଖିପାରିବନି, କେବେ ରଖିପାରିବ, ସେଟା ତ ସରିଲା, ତୁମ ଭକ୍ତିଟା ସରିଗଲା। ସିଦ୍ଧାନ୍ତ ବିରୁଦ୍ଧ ହେଇଗଲା, ତୁମେ ତ ସେ ଗୋଟେ ନାରୀଟା, ନାରୀମାନଙ୍କୁ ଆଗରୁ କାହିଁ ଛଡ଼ାଯାଏ ନା, ଏ ଯୋଉ ପରଦା ପ୍ରଥା ଗୁଡା ଥିଲା, ଆଗକୁ ବାହାରୁ କାହିଁ ଛଡ଼ାଯାଏ ନା, କାହିଁକି ସୋସିଆଲ କଷ୍ଟମ ମଧ୍ୟ ରଖାହେଇଥିଲା, ତାର ଅସତୀ ଭାବନାଟା ଚାଲି ଆସିବ, ସେ ଗୋଟେ କାହିଁ ଗୋଟେ ଭଲ ସୁନ୍ଦର ପୁରୁଷକୁ ଦେଖିଦେଲେ କଣ କହିବ, ମୋ ସ୍ୱାମୀ ଠାରୁ ଇଏ ଶ୍ରେଷ୍ଠ, ସରିଲା, ତାର ସ୍ୱାମୀକୁ ସେ ସ୍ଥାନ ଦେଇପାରିବନି। ଆଉ ଏଗୁଡାକ ସିଦ୍ଧାନ୍ତ ଗୁଡାକ ଆଜିକାଲି ତ ସେଗୁଡାକ ସବୁ ଶୁଣିବ ନାହାନ୍ତି, ଆ ମାଇଣ୍ଡ ଗୁଡା କଣ ଶୁଣିବୁ, ଏଣୁ ଶୁଣିବୁ, ଏଠୁ ଶୁଣିଦେବୁ, ସେଠୁ ଶୁଣିଦେବୁ, ଆରେ ତୁମେ ଦେଖ ତୁମେ ଯାହା ଶ୍ରବଣ କରୁଛ ତୁମର ଭଜନରେ କେତେ କାମରେ ଲାଗୁଛି, ତୁମେ ଯୋଉ ହରିକଥା କହୁଛ ତୁମ କାମରେ କଣ ଲାଗୁଛି, ଶ୍ରବଣ କରିବା ପାଇଁ ମନା କରାଯାଏ ନା, କିନ୍ତୁ ଶ୍ରବଣ କରିକି ମୋର ଭକ୍ତି ହଉଛି କି, ମୋର କୀର୍ତ୍ତନ କରିକି ଭକ୍ତି ହଉଛି କି, ହଉନି ତାର କଣ ତ୍ରୁଟି ରହିଛି, ସେଟା ତୁମେ ଚିନ୍ତା କର, ସବୁଟା ଭଲ, ଶାସ୍ତ୍ର ଦେଖେଲେ ଯୁକ୍ତି ଦେଖେଲେ ସବୁ ହଜାର ଯୁକ୍ତି ଅଛି, ତୁମେ ଗୋଟେ ଯୁକ୍ତି ଦେଖେଲେ ଆମେ ଗୋଟେ ଯୁକ୍ତି ଦେଖେଇ ଦେଇପାରିବୁ, ସେଥିରେ ସମାଧାନ ନାହିଁ। ତୁମ ଅଧିକାରକୁ ତୁମେ ନେଇ ଦେଖ, ତୁମ ହୃଦୟକୁ ତୁମେ ଦେଖ, ମୋ ହୃଦୟ ଭିତରେ କେଉଁ ଭାବନା ଆସୁଛି, ମୋର କୃଷ୍ଣଙ୍କୁ ପାଇବାର କେତେ ଲାଳସା ରହିଛି। ଫିଲୋସଫିକାଲି ଫିଲୋସଫିଟା ଗୋଟେ ଦର୍ଶନଟା କହିବା ଗୋଟେ ବଡ଼ କଥା ନୁହେଁ, କିଏ ପଢିଦବା ତୁମେ ପଢିଦବା, ତୁମ ପାଖରେ ଗ୍ରନ୍ଥ ଅଛି ହଜାର, ଆମ ପାଖରେ ବି ହଜାର ଗ୍ରନ୍ଥ ଅଛି, ଆମେ ପଢିକି ତୁମେ ପଢିକି କହିଦେଉଛ, ଆମେ ପଢିକି କହିଦେବୁ, ସବୁବେଳେ ଗୋଟେ ମନେ ରଖିଥିବ କେହି ବଡ଼ କଥା କହିଦେଲେ ତା ଅଧିକାରଟା ପରିବର୍ତ୍ତନ କେବେ ହୁଏ ନା। ଅର୍ଜୁନ ବହୁତ ବଡ କଥା କହିଥିଲେ ପ୍ରଥମ ଅଧ୍ୟାୟରେ, ବହୁତ ବଡ କଥା କହିଥିଲେ, ପୁରା ବେଦରୁ ଆଣିକି କହିଥିଲେ, ପୁରା କୃଷ୍ଣ ଏଟା ଅନ୍ୟାୟ ଏଟା ଏମିତି ଆସନ୍ତି, କିନ୍ତୁ ଶେଷରେ କଣ କଲେ, କେହି ବହୁତ ବଡ କଥା କହିଥିଲେ ତା ଅଧିକାରଟା ପରିବର୍ତ୍ତନ ହୁଏ ନା, ଅଧିକାରୀ କେବଳ ଏଇ ଗୁରୁ ବୈଷ୍ଣବଙ୍କ କୃପାରେ ପ୍ରସିଦ୍ଧ। ଏ ଆଜି ମୋ ଜୀବ ଗୋସ୍ୱାମୀଙ୍କର ସେ ସନ୍ଦର୍ଭରେ ସେ ସିଦ୍ଧା ସବୁ ଲେଖୁଛନ୍ତି, ଡାଇରେକ୍ଟ ସେ ଲେଖି ଦଉଛନ୍ତି, ଇଏ କାମ କରୁଛନ୍ତି ନିର୍ଜିତ ଷଡ଼ବର୍ଗୀ ଭାଗବତର ଶିକ୍ଷକଙ୍କୁ ସେ ସନ୍ଦର୍ଭରେ ସେ ଲେଖୁଛନ୍ତି, ଶୁଦ୍ଧ ଭକ୍ତି ପ୍ରସଙ୍ଗ ଆମେ ସେ ସିଧା ସେ ଲେଖି ଦେଇଛନ୍ତି। ସେଠି ଗୁରୁ ଭକ୍ତି ଦ୍ୱାରା ଏଟାକ ଜୟ କରିବ, ସ୍ୱତନ୍ତ୍ର ଭାବେ ଜୟ କରିପାରିବନି, ଆମର ଭକ୍ତି ଥାଉ ନଥାଉ ଗୁରୁଙ୍କ ଚରଣ ଆମେ ସେଟା କହିବା ନା, ଆଉ ଗୋଟେ ନୂଆ ପନ୍ଥା କହିବା, ଆମେ ଆମର ଆଚାର୍ଯ୍ୟ ସେଟା କହିଛନ୍ତି, ଭାଗବତ କହିଛନ୍ତି, ଆମେ ସେଟା କହିବୁ। ଅଧିକାରଟା ବଡ ଜିନିଷ, କେହି ବଡ଼ କଥା କହିଦେଲେ, ବଡ଼ ମନ୍ଦିର କରିଦେଲେ, ବହୁତ ଭକ୍ତ ବନେଇଦେଲେ, ତୁମେ ଯାହା ବି କର ତୁମ ଅଧିକାର ପରିବର୍ତ୍ତନ କିଛି ହବନି, କେବଳ ଗୁରୁ ବୈଷ୍ଣବଙ୍କର ମହତର କୃପାରେ ନିଜର ଅଧିକାରଟା ପରିବର୍ତ୍ତନ ହୁଏ। କାହିଁକି ସବୁବେଳେ ମନେ ରଖିବାକୁ ପଡିବ, ମୋର ଇନ୍ଦ୍ରମାନଙ୍କ ହେଉଛନ୍ତି ଜଡ଼ ଇନ୍ଦ୍ରିୟ, ଜଡ଼ ସ୍ୱଭାବ, କର୍ମ ଫଳ ଅଛି, ସେଟା ଗୋଟେ ଜାଗାରେ ରହିଛି, ତୁମେ ଯେତେ ଆଗକୁ ଯାଉଥିବ, ଯେମିତି କମରରେ ଦୌଡ଼ି ବନ୍ଧା ହେଇଥିବ, ଗୋଟେ ଲୋକ ଯେତେ ଆଗକୁ ଯାଉ ଟାଣିଦେଲା କୁଆଡେ ଯିବ, ସିଏ ସେଇଠୁ ଘୋଷାରି ହେଇକି ଆସିବ, ଆମ କର୍ମଫଳ ଗୁଡା ସେଇଭଳିଆ, କେତେ ଆଗକୁ ତୁମେ ଯାଇଥିବେ କର୍ମ ତମେ ଚାଲିଲା, ତୁମ ଘୋଷରେ ଆଣି ଟାଣି ଫବାର ନା, ଭଗବାନଙ୍କ ସେବା କରିପାରିବ ନା, ଭଜନ କରିପାରିବ, କିଛି କରିପାରିବନି, ତୁମେ ପାଗଳା କରି ଛାଡ଼ ଭଜନ ସ୍ମରଣ କଣ କରିବା, ସେଥିପାଇଁ ଏଇ କୃପାଟାକୁ ଆମକୁ ସବୁ ପଥ ଦେଇଛି ନା, ଆଚାର୍ଯ୍ୟ ମାନେ ସବୁ ସ୍ପଷ୍ଟ କହିଛନ୍ତି, ଏଇ ବ୍ରହ୍ମଣ୍ୟ ଧାୟ କର୍ମଣି ସଙ୍ଗସ୍ତପ୍ତ କରନ୍ତି ଜଲିପ୍ୟତନା ସବାପିଆ ପଦ୍ମ ପତ୍ର ଇମାମ୍ବସା, ବ୍ରହ୍ମ କର୍ମ ଗୁଡା କର, ବ୍ରହ୍ମ ମାନେ ପରମେଶ୍ୱରକୁ ସମର୍ପଣ କରି କର୍ମ କର, କଲେ ତୁମ ପାପ ପୁଣ୍ୟାତ୍ମକ କର୍ମରେ ବନ୍ଧନରେ ପଡିବ ନାହିଁ, ଭଗବାନ ପାଇଁ କର୍ମ କରିବାକୁ ପଡିବ ନା, ଗୃହସ୍ଥ ବି ଗୁରୁସ୍ତ ଗୁଡା କାଲି ମୁଁ ସେ ପ୍ରବଚନ ଗୁରୁଦେବ ସୁଗୁରୁ ସେ କହୁଛନ୍ତି, ଗୁରୁସ୍ତ ମାନେ ତ ସେ ଘରେ ବିଗ୍ରହ ରଖିବ, ସେ ମନ୍ଦିରକୁ ଆସିପାରୁନି, ସେ କହୁ ତାର ଘରେ ବିଗ୍ରହ ରଖିବ, ଆଜିକାଲି କାହାକୁ ସମୟ ଅଛି, ତ ମୋବାଇଲ ପଛରେ ପାଞ୍ଚ ଘଣ୍ଟା ଖେଳୁଛନ୍ତି, ଠାକୁରଙ୍କୁ କିଏ ପୂଜା କରିବ, ଭଗବାନଙ୍କର ସେବା କରିବା, ଲୋକଙ୍କର ଇରେଗୁଲେଟରୀ ଲାଇଫ ଉଠିବା, ଆଗରୁ ସବୁ ଗୃହସ୍ଥମାନଙ୍କର, ବର୍ତ୍ତମାନ ତ ବିଗ୍ରହ କାହାକୁ ମନା କର, ତୁମେ ବିଗ୍ରହ ରଖନି, ସେ ଦୁଇ ଚାରି ଗୋଟେ ସେବା କରିବେ, ତାପରେ ବିଗ୍ରହ ନେଇ ଯାଚିବେ, ଆଜ୍ଞା କିଏ ନେବେ କି, ଆଜ୍ଞା ଠାକୁର ଠାକୁର କିଏ ନେବେ କି, ଇଏ କଣ ମାଛ ଶୁଭୁଆ ନା କଣ, ତୁମେ ଠାକୁର ନେଇ ଯାଚୁଛ, ଦେଖୁନାହାନ୍ତି ଆମ ପରମ୍ପରା କଣ ହେଇଗଲା, ଯେତେ ଯୋଉ ପୁରୁଣା ମନ୍ଦିର ମଠ ଗୁଡାକରେ ଦେଖିବ କେତେ ଗୋପାଳ ଅଛନ୍ତି, କେତେ ଗୋପାଳ, କେତେ ଶାଳଗ୍ରାମ, କେତେ ରାଧାକୃଷ୍ଣ, ଦେଖୁଣୁ ସବୁ ଯାଇଥିଲେ ପାଞ୍ଚ ହଳ ସାତ ହଳ, ନଣାଙ୍କୁ ପଚାରେ ନୟାଗଡ଼ ଯାଇଥିଲି କି ନନା ଏଇ ଗୋପୀନାଥ ମାର ଏସବୁ ଏତେ ବିଗ୍ରହ ବେଲେ, ଆଜ୍ଞା ସେ ଘର ରଖିଦେଲେ ପାରୁନାହାନ୍ତି ଆଣି ଥୋଇ ଦେଉଛି,
ସେ ନନା ବି ବିଚାର କଣ କରିବେ, ସେ କାହାକୁ ଖାଇବାକୁ ଦବ ସେଠି, ମୁଁ ସେଠି ରୁହନ୍ତି ଚିନ୍ତା କରି ଖାଇବେ କିଏ, ଗୋଟେ ପ୍ଲେଟ କୁ ଭାଗ କରି ଖାଇଲା ବେଳକୁ ତାଙ୍କର ହିସାବ ନାହିଁ କି ନନା କାହାକୁ ଡାକୁଥିବ, ଇଏ ତ ମୂଳ ଠାକୁର ରହିଲେ ଇଏ। ଆଚ୍ଛା ନା ତାଙ୍କ ଡ୍ରେସ ଚେଞ୍ଜ ହଉଛି, ନା ତାଙ୍କର ଆଖି ଅଛି, ନା କାନ, ସେ ବିଗ୍ରହଙ୍କର ବି ସେ କିଛି ନାହିଁ, ତାଙ୍କୁ କିଏ ଜଣେ ବିଗ୍ରହ ଏମିତି ଜଣେ ପୂଜା କରୁଥିଲା ସେବା କରୁଥିଲେ। ଏତେ ମାନେ ଆମର ଚାଲି ଆସିଲା କର୍ମ ଜାଗ୍ୟ ଭଗବତ ଭିତରେ ଏତେ ମାନେ କମ ଭାବନା ଗୁଡା ରହିଲା। ଆଉ ଆଜିକାଲି କାହାକୁ କହିବନି କଣ ଗୃହସ୍ଥକୁ ତୁମେ ଭଗବାନଙ୍କ ସେବା କର ବୋଲି, ତାଙ୍କର ହଜାର ରୋଗ ହଜାର ସମସ୍ୟା, ସ୍ୱାମୀ ସ୍ତ୍ରୀ ତାଙ୍କ ଦି ଜଣଙ୍କର ଚାକିରି, କିଏ ତା ଚାକିରି ପଳେଇଲା ତାର ପିଲା ଛୁଆ, ଭଗବାନଙ୍କ ଆଉ ତୁମେ କର୍ମ ଗୁଡା ଯଦି ପ୍ରଭୁ କର୍ମ ଗୁଡା ନ କରିବ ତୁମେ କଣ କର, ଏ କର୍ମ ଗୁଡା ନ କଲେ ସଂସାର ପ୍ରତି ଆସକ୍ତିଟା ରହିବ, କର୍ମ ତ ନ କରି ତମେ ବସିପାରିବନି, ଏଠି ନ କଲେ ଭଗବାନ ପାଇଁ ଯଦି କର୍ମ ନ କଲ ତାହେଲେ ନିଜ ପାଇଁ କରିବ, ଗୋଟେ ଭଲ ବିଲ୍ଡିଂ କରିବ, ଭଲ ଘର କରିବ, କର୍ମ ନ କରି ତମେ କର୍ମ ତ ତୁମେ କରିବାକୁ ହିଁ ପଡିବ। ତେଣୁ ଏଠି ଏଇ ଶ୍ଲୋକ ଏଇ ପୂର୍ବ ଶ୍ଲୋକରେ ସବୁ କହିଦେଲେ, ପୂର୍ବ ଶ୍ଲୋକରେ କଣ କହିଲେ ଯେ ପାପ ପୁଣ୍ୟାତ୍ମକ କର୍ମରୁ ସେ ଉଦ୍ଧାର ପାଇଯିବ, କର୍ମ ବନ୍ଧନ ପଡ଼ିବନି। ତେଣୁ ଅର୍ଜୁନ ଯୁକ୍ତି କରିବେ, ଠିକ ଅଛି ମୁଁ ଯୁଦ୍ଧ କରିବି, ଯେଉଁମାନେ ମରିଯିବେ ସେମାନଙ୍କ ବାପରେ ମୁଁ ଭାଗିବେନି, କିନ୍ତୁ ମୁକ୍ତି ମତେ ମିଳିବ ନା, ଆମର ତ ମୁକ୍ତିର ଦରକାର ନା। ଆଜି ମୁକ୍ତି ଶବ୍ଦ ରହିଲା, ମୁକ୍ତିର ପୁଣି ଜ୍ଞାନୀମାନଙ୍କର ମୁକ୍ତି ଅଲଗା, କର୍ମୀମାନଙ୍କର ମୁକ୍ତି ହଉଛି ଅଲଗା, ଯୋଗୀମାନଙ୍କର ମୁକ୍ତି ହଉଛି ଅଲଗା, ଭକ୍ତର ମୁକ୍ତି ହଉଛି ଶବ୍ଦଟା ଗୋଟିଏ, ମୁକ୍ତି ଅନ୍ୟତା ସ୍ୱରୂପ ଏଣେ ବ୍ୟବସ୍ଥିତ। ଆମର ମୁକ୍ତିଟାକୁ ଆମ ସ୍ୱରୂପ ଅବସ୍ଥାରୁ ଆମର ମୁକ୍ତି ଆମର ବ୍ୟାଖ୍ୟା। ସିଏ ଆଜିକାଲି ସବୁ ବଡ ବଡ ପଣ୍ଡିତ ଅଛନ୍ତି, ସେ କୋଉ ସମ୍ପ୍ରଦାୟରେ କଣ ସେ ଗୁରେଇ କଥା କହୁଛନ୍ତି, ଆମେ ଆମ ସମ୍ପ୍ରଦାୟର ଆଚାର୍ଯ୍ୟ କଥା ମାନେ ତୁମ କଥା ମାନେ ତୁମେ କଣ ଭଗବାନ ହେଇଗଲ ନା କଣ, ତୁମ ଭଗବାନ ତୁମ ସମ୍ପ୍ରଦାୟରେ ତୁମେ ହୁଅ, ଆମ ସମ୍ପ୍ରଦାୟରେ ତୁମେ ହାତ ମାରିପାରିବନି, ମୁଁ ତ ସେମାନେ ଗୋଟେ ପରସେଣ୍ଟରେ ମାନିବିନି। ଆମର ଆଚାର୍ଯ୍ୟମାନଙ୍କର କଥା ଉପରେ ଯିଏ ବି କିଛି କମେଣ୍ଟ ଦଉଛି ତୁମେ ତା କଥା ଶୁଣନି, ସେ କେତେ ଭଲ କଥା କହୁଛନ୍ତି, ତୁମେ ଅପରାଧୀ ହେଇଯିବ। ଇଏ ସବୁ ଭଗବାନଙ୍କୁ ପାଇବା ଲୋକ, ସିଦ୍ଧର ସ୍ୱାମୀଙ୍କ ଉପରେ କିଏ କମେଣ୍ଟ ଦେଇଦେବ, ଆମେ ମାନୁ ଜୀବ ଗୋସ୍ୱାମୀ ଉପରେ କିଏ କମେଣ୍ଟ ଦେଇଦେବ, ତୁମେ ଏଠି କିଛି ତୁମ କଥା ଆମେ ଶୁଣିବୁନୁ, ତୁମେ ଶୁଣିବୁନୁ, ଗୋଟେ ସରଳ କର୍ମୀର ଲୋକର କଥା ମୁଁ ଶୁଣିବି, ଆମିଷ ଖାଇବା ଭୋଜି ଲୋକର କଥା ମୁଁ ଶୁଣିବି ଯେ ସରଳ ଥିବ, କିନ୍ତୁ ତୁମେ ଯଦି ଗୋଟେ ବଡ ସାଧୁ ହେଇକି ତୁମେ ଆଚାର୍ଯ୍ୟମାନଙ୍କୁ କେବେ ତାଙ୍କ ବାଣୀ ଉପରେ କିଛି ଗୋଟେ କିଛି ମତ ପ୍ରଦାନ କରୁଛ, ତୁମ କଥା ଆମେ ଶୁଣିବୁନି। କାରଣ ଆଚାର୍ଯ୍ୟମାନେ ଆଚାର୍ଯ୍ୟମାନେ ପୁରୁଷମାନେ ଭଗବାନ ସବୁ ପାଇଛନ୍ତି, ତାଙ୍କ କଥା ଉପରେ ତୁମେ କଣ ସବୁ କମେଣ୍ଟସ କରିବ, ତୁମେ କେତେବେଳେ ଗୋଟେ ଆଜି ବହୁତ ଅନୁଗାମୀ ହେଇଗଲେ, ବହୁତ ଲୋକ ତୁମର ହେଇଗଲେ, ତୁମେ ବହୁତ ଜ୍ଞାନ ଜାଣିଛ ବୋଲି ତୁମେ ଘୋରେଇ ଦେଇ କଥା କହିଦେବ, ସେଗୁଡ଼ାକ ଆମେ ମାନିବୁନି, ସେଗୁଡ଼ାକ ସମ୍ପ୍ରଦାୟ ବିରୁଦ୍ଧ ଜିନିଷ ଗୁଡା। ମୁକ୍ତିଟା କଣ ହବ, କାରଣ ମୁକ୍ତିଟାକୁ ସେମାନେ ଗୋଟେ ବ୍ୟାଖ୍ୟା କରିବ, ସେ ତାଙ୍କ ଅର୍ଥ ଏହା ନା, ଆଉ ସେ କେତେ ବଡ ବଡ ପ୍ରବଚନ ଦେଲେ ତାଙ୍କ ଲକ୍ଷ୍ୟ କଣ, ସେ ମୁକ୍ତି ବୈକୁଣ୍ଠକୁ ଯିବି, ସାରୁପ୍ରିୟ ମୁକ୍ତି, କାହାର କାହାର ରହିଲା ସାଜୁଜ୍ୟ ମୁକ୍ତି। ମୀରାବାଇ କିନା କିନ୍ତୁ ଦେଖୁନା ଦୁନିଆ କମେଣ୍ଟ ଚାଲିଛି, ମୀରାବାଇ କଣ କରୁଛନ୍ତି, ଏଇଟା କଣ କରିବେ ତାଙ୍କ, ଆମ ଆମ ଆଚାର୍ଯ୍ୟମାନେ ତ ନୀରବ ରହିଛନ୍ତି, ଆରେ ଭଗବାନଙ୍କ ଲୋକ ନୀରବ ରହୁଛନ୍ତି ମାନେ ତା ଦେହରେ କିଛି ଗୋଟେ ଅଛି, ତୁମେ ସେଟା ଖୋଜ ତମେ ଜାଣିପାରିବ। ଆମେ ସେଗୁଡାକ ଆମର ଆମର ତ ସବୁ ଶୁଦ୍ଧ ଭକ୍ତକୁ ମାନନ କରାଗଲା, ଆମେ ତ ଆମର ଆଚାର୍ଯ୍ୟମାନେ ସବୁ ଶୁଦ୍ଧ ଭକ୍ତକୁ ତ ମାନନ କରୁଛନ୍ତି, ତାହେଲେ କାହିଁକି ଆଉ ଆଉ ଯେଉଁମାନେ ସବୁ ବାକି ରହିଲେ ତାଙ୍କୁ କାହିଁକି ଆଣିକି ପୁଣି ରଖିଲେନି, ତାଙ୍କ ଭଜନଟା କାହିଁକି ଲେଖିଲେ, ମତେ ଉତ୍ତର ଦିଅ। ଆମର ଆଚାର୍ଯ୍ୟମାନେ ଯେ ନରୋତ୍ତମ ଦାସ ଠାକୁରଙ୍କର ଭଜନ ଲେଖା ହେଲା, ଭକ୍ତିମନ ଠାକୁରଙ୍କର ଭଜନ ଲେଖା ହେଲା, ସେ ପ୍ରେମାନନ୍ଦ ଦାସ ଠାକୁର ଯେତେ ଆମର ଆଚାର୍ଯ୍ୟମାନଙ୍କର ଭଜନ ସବୁ ରହିଲା, ତାହେଲେ ତାଙ୍କ ପୂର୍ବରୁ ଯେଉଁମାନେ କୃଷ୍ଣଙ୍କୁ ପାଇଯାଇଛନ୍ତି ତାଙ୍କ କଥାଟା କାହିଁକି ଲେଖା ହେଲାନି, ଏଟା କାହିଁକି କ୍ୱେଶ୍ଚନ କରୁନି, ସେଠି ରସାବାସ ଦୋଷ କିଛି ଅଛି, ସେ ତାଙ୍କର ଅଲଗା ରସରେ ଥିବେ, ତାଙ୍କର ବ୍ରଜଭାବ ନଥିବ, ଯଦି ବ୍ରଜଭାବ ଥିବ ବି ସେଠି ଐଶ୍ୱର୍ଯ୍ୟ ଭାବ ଥିବ, ସେଠି ମୁକ୍ତି ଆକାଂକ୍ଷା ଥିବ, ସେ ବ୍ରଜ ରହିଲେ କଣ ହବ, ବ୍ରଜରେ କଣ ମାୟବାଦୀ ଗୁଡା ନାହାନ୍ତି, ବ୍ରଜରେ କଣ ମୁକ୍ତିକାମୀ ନାହାନ୍ତି, ବ୍ରଜରେ କଣ ରାମଜୀଙ୍କର ଭକ୍ତ ନାହାନ୍ତି, କଣ ଆମେ ସେଟା ବ୍ରଜବାସ ବୋଲି କହିଦେବୁ, ସେଠି ସେ ରାଧାରାଣୀଙ୍କୁ ମୁକ୍ତି ମାଗୁଛନ୍ତି, ସେ ରାଧାଙ୍କର ଭକ୍ତ କେବେ ହେଇପାରିବେନି, ଆମେ ଯଦି ବ୍ରଜରେ ନ ରହିକି ଆମ ଘରେ ରହିବେ ବି ଆମେ ରାଧାଙ୍କୁ ଦାସୀ ହବୁ, ଦାସୀ ହବା ପାଇଁ ଆମେ କାମନା କରୁଛୁ, ଯିଏ ଘରେ ରହିବି ସେ କହୁଛି ମୁଁ ରାଧାଙ୍କର ଦାସୀ, ସେ ବ୍ରଜବାସ କରୁଛି, ତୁମେ କେଉଁଠି ବାସ କରୁଛ ନା, ତୁମ ଆନୁଗତ୍ୟ କଣ, ତ ସେବାଭାବଟା କଣ, ତୁମେ କଣ ଚାହୁଁଛ, କଣ କରିବା ପାଇଁ ଚାହୁଁଛ, ସେ ପରମାତ୍ମା ଯେମିତି ସେ ସବୁ କରିଦେବେ,
ଆଉ ରହୁଛ କଣ, ତୁମେ ରହିଲେ କଣଟା ହବ? ଭାବଟା ଗୋଟେ ବଡ ଜିନିଷଟା ନା, ମୁକ୍ତିଟାକୁ ସେ ଅଲଗା ଅର୍ଥରେ ନେବେ। ଆମର ମୁକ୍ତି ହେଲା ସ୍ୱରୂପଣ ବ୍ୟବସ୍ଥିତମ, ଆମ ମୁକ୍ତି ହେଲା ଏଇଟା। ଆମର ମୁକ୍ତିଟାକୁ ଆମର ସିଧା ଆଚାର୍ଯ୍ୟମାନେ ଭକ୍ତିମୟ ଠାକୁର ଆଦି ଆଚାର୍ଯ୍ୟମାନେ ସବୁ ଲେଖିଦେଲେ ନା, ତାଙ୍କ ଭଜନ ମାଧ୍ୟମରେ ସବୁ ଲେଖିଦେଲେ, ନରତନ ଦାସ ତାଙ୍କ ଭଜନ ମାଧ୍ୟମରେ ସବୁ ଲେଖିଦେଲେ। ତୟା ସଖୀ ମଧ୍ୟ ଆପନା ଗଣେ କିଂ କରି କରିଆ ରାଖ ଆପନି, ସେ ସିଧା ଲେଖିଦେଲେ। ଏସବୁ ଆମର ଏଟା ସ୍ୱରୂପ ଜିନିଷ ଗୁଡାକ ଆମେ ତୁଳସୀ ଦେବୀଙ୍କୁ, ସିଏ ଦେଖୁଛନ୍ତି ଆମ ଆରତୀ ଗୁରୁ ତୁଳସୀ ପ୍ରାର୍ଥନା କରି କହୁଛି ଆମର ଏଇଟା, ମୋର ଇଅ ବିଳାସ ବିଳାସ କୁଞ୍ଜି ଦିଅବାସ ନୟନ ହେରିବ ସଦା ଯୁଗଲ ପ୍ରାସ। ଆମର ସବୁ କ୍ଲିଅର, ଏ ଗୋଳିଆ ଧନ୍ଦା ସବୁ ଏଣୁ ତେଣୁ ଖିଚୁଡ଼ି କଥା, ଏଠୁ ଆଣି କହ ସେଠୁ ଆଣି କହ, ଏଇଟା ଭଲ ଭଲ ଲାଗିଲା ବୋଲି କଣ କଣ ଯାହାପରେ ତା କହିଦେବୁ ନା କଣ? ସେଟା ପବ୍ଲିକ ପ୍ରୋଗ୍ରାମ ଗଲା, ବାହାର ଲୋକ ଅଛନ୍ତି ତାଙ୍କୁ ଭକ୍ତିକି ଆଣିବା ପାଇଁ ତୁମେ ତାଙ୍କୁ କଣ ଗୋଟେ କଣ କହିଦେବ, ଷ୍ଟୋରୀ ପୁରୀ କହିଦେବ। ସାମ୍ପ୍ରଦାୟିକ ସିଦ୍ଧାନ୍ତ ଗୁଡାକ ତୁମେ ଯଦି ନ ଜାଣିବ ଗଣ୍ଡଗୋଳ ହେଇଯିବ। ସିଏ ଶୁଦ୍ଧ ଭକ୍ତ ହେଇପାରେ, ସେ କୃଷ୍ଣଙ୍କୁ ପାଇଲେ ଦେଖାଦେଲେ ବି ଆମେ ତା ମାନିବୁନୁ, କାରଣ ଆମ ଧାରଟା ବେଳେ ଆମେ ରାଧାଙ୍କର ଦାସୀ ନା। ଆମର ଆମର ବ୍ରଜବାସ ବ୍ରଜ ବ୍ରଜଭାବ ବ୍ରଜ ବ୍ରଜେନ୍ଦ୍ର ନନ୍ଦନ ସେବାଟା, ଆଉ ସିଏ ବହୁତ ଜ୍ଞାନ ତାଙ୍କର ସିଏ ପ୍ରାପ୍ତ ହେଲା। ଆମେ ତାକୁ ଅବମାନନା କରିବୁନୁ, ଅବମାନନା କଲେ ଆମେ ଅପରାଧ ହେଇଯିବୁ, ସେ ପଦାଙ୍କ ଆମେ ଅନୁସରଣ କରିପାରିବୁନି। ଆମର ହୃଦୟରେ ରାଧା ରାଧାରାଣୀଙ୍କର, ସେଥିପାଇଁ ସେ ଆସିଲେ ନିଜେ ଗୌରାଙ୍ଗ ମହାପ୍ରଭୁ ଆସିଲେ। ସେ ନମ ମହାବଦାନ୍ୟ କୃଷ୍ଣ ପ୍ରେମ ପ୍ରଦାୟତେ, ସିଏ କଣ କହିଛନ୍ତି ଦେଖ, ଆଉ ତୁମେ ମହାପ୍ରଭୁ ମାନିବନି, ତୁମେ କଣ ଅଲଗା କଥା ଗୁଡା କହିଦେବ? ତୁମେ କହିଦେଲେ ତୁମେ ଯେତେ ଅଶୁଦ୍ଧ ଭକ୍ତ ହେଲା କଣ ଆମେ ତୁମକୁ ମାନି ନବୁ? ଆମେ କାହିଁ ମାନିବୁ? ତୁମେ ଯଦି ଆମର ସମ୍ପ୍ରଦାୟର ଆଚାର୍ଯ୍ୟ ମାନଙ୍କୁ ମାନୁନ, ଆମେ ତୁମକୁ କାହିଁ ମାନିବାକୁ ଯିବୁ? ଆମେ ଅବମାନନା କରିବୁନୁ, କିନ୍ତୁ ଆମେ କେବେ ମାନନ ହୃଦୟରେ କରିପାରିବୁ? କେବେ ମାନନ କରିପାରିବୁ? କେମିତି ମାନ ଅବମାନନା ଆମେ ନ କରିପାରୁ, କିନ୍ତୁ ମାନନ କରିପାରିବୁନି, ସ୍ଥାନ ଦେଇପାରିବୁନି, ସେଟା ହବନି। ଆମେ ଆଜି ଯାହା ଭଗବାନଙ୍କୁ ଜାଣିଛେ, ମହାପ୍ରଭୁ ଯେତିକି ଜାଣିଛେ, ଆମେ ଆଜି ଯଦି କୃଷ୍ଣ ସେ ଯୋଉ ଶବ୍ଦଟା ଆଜି କହୁଛେ, ସେ କୃଷ୍ଣକୁ ପା ନ ପାଏ, କୃଷ୍ଣ କୁଆଡେ ଅଛନ୍ତି ଆମେ ଜାଣିନୁ ଦେଖିନୁ କିଛି ନ କରେ, ଆଜି ଯାହା ଆଜି କରୁଛେ କାହା ପାଇଁ ଆଜି କରୁଛେ? ମୋର କୃଷ୍ଣ ଏ ଜଗତରେ ଭଗବାନ ଯଦି ଆସିକି ବୁଲିବେ ଏଇଠି, ସେ ପ୍ୟାଣ୍ଟ ସାର୍ଟ ପିନ୍ଧିକି ବୁଲନ୍ତୁ, କି ଧୋତି ପିନ୍ଧେଇ ଦିଅ, କି କଣ ଆଜିକାଲି କଣ ଆଜିକାଲି ଗୋଟେ ପିନ୍ଧୁଛ, ବରମୁଣ୍ଡା ପିନ୍ଧାଅ, କି ତୁମେ ତାଙ୍କୁ ସେ ସୁନା ପାଲିଙ୍ଗିରେ ବୁଲ, ବି ତାଙ୍କୁ କିଛି ଚିହ୍ନି ପାରିବନି। କୃଷ୍ଣ ତୁମେ କଣ ଚିହ୍ନିବ? କୃଷ୍ଣ କଣ ତୁମେ ଚିହ୍ନିବ? କୃଷ୍ଣଙ୍କୁ ଚିହ୍ନିଲେ କିଏ? କୃଷ୍ଣ ଏ ଜଗତକୁ ଆଣିଛନ୍ତି କିଏ? ଭଗବାନ ଯୋଉ ଶବ୍ଦ, ଭଗବାନଙ୍କୁ ଯୋଉ ଲୋକ ଜାଣିଲେ, ଏଇ ଜୀବକୁ ସେମାନେ ବ୍ୟାଖ୍ୟା କରୁଥିଲେ ଭଗବାନ ଶବ୍ଦଟାକୁ, ସେଇ ଯୋଉ ଭାଗବତ ସୁନ୍ଦର ଦେଖୁଥିଲି, ସେ ଏତେ ସୁନ୍ଦର ଜିନିଷ ସବୁ ଲେଖିଛନ୍ତି, ସେ ତ ମହାନ ବ୍ୟାକରଣ। ଆମେ ତ ସଂସ୍କୃତ ପଢିନୁ, କଣ ଅଧା ପଢିଲା, ମୁଣ୍ଡ ବିନ୍ଧୁଛି, ଟିକେ ଅଳ୍ପ ପଢିକି ରଖିଦଉଛୁ। ସେ ଭଗବାନ ଶବ୍ଦକୁ ବ୍ୟାଖ୍ୟା କରୁଛନ୍ତି, ଭଗବାନ ଭଗ ଶବ୍ଦକୁ ସୌନ୍ଦର୍ଯ୍ୟରେ ଆଣିକି ଲଗେଇଛନ୍ତି। ଯୋଉ ସଂସ୍କୃତ ସେ ତ ପୁରା ବେଦବ୍ୟାସ ଭଳିଆ ଭଗବାନଙ୍କ ଲୋକ, ସେ ଛଅଟା ଯାଙ୍କ ଐଶ୍ୱର୍ଯ୍ୟ ଯୋଉ କହୁଛନ୍ତି, ସବୁ ସୌନ୍ଦର୍ଯ୍ୟ ମାନେ ଭଗବାନ ଯୋଉ କହୁଛନ୍ତି, ଆମେ କଣ କହୁଛେ? ସର୍ବ ଜ୍ଞାନବାନ, ଜ୍ଞାନ ତ ରହିଲା ସୌନ୍ଦର୍ଯ୍ୟ ନାଇଁ, ନାଇଁ ତାଙ୍କ ପାଖରେ ଯୋଉ ଜ୍ଞାନ ରହିଛି ତାର ସୌନ୍ଦର୍ଯ୍ୟତା ରହିଛି। ସବୁ ଧନ, ଧନର ସୌନ୍ଦର୍ଯ୍ୟତା ରହିଛି, ଧନର ସୌନ୍ଦର୍ଯ୍ୟତା ନାହିଁ, କିଏ କେତେ ଘର କରିଛି, କଣ ଭଗବାନଙ୍କର ଦ୍ୱାରକାପୁର ଯେମିତିକା ସେଭଳିଆ କଣ କାହାର ସୌନ୍ଦର୍ଯ୍ୟତା ଅଛି? ତାଙ୍କର ଛଅଟା ଯୁବକ ସମୟ ସେଠୁ ସେଠି ସେ ଭଗବାନ ଶବ୍ଦକୁ ସେ ସୌନ୍ଦର୍ଯ୍ୟ ଅର୍ଥରେ ନେଇଛନ୍ତି, ଜାଣୁଛନ୍ତି ବିଷ୍ଣୁ ପ୍ରଣାଳୀ ଐଶ୍ୱର୍ଯ୍ୟ ସମଗ୍ର ସେ ଦେଇକି ସେଟାକୁ ସବୁ ପ୍ରମାଣ କରୁଛନ୍ତି। ତାଙ୍କ ଶକ୍ତି ବି ସୁନ୍ଦର, ଦେଖୁନାହାନ୍ତି ପୁତନକୁ କେମିତି ତାଙ୍କୁ ମାରୁଛନ୍ତି, ତାକୁ କଷ୍ଟ ହଉନି, ତାକୁ ଆନନ୍ଦ ଦଉଛନ୍ତି, ତାଙ୍କ ଶକ୍ତି ବି ସୁନ୍ଦର। ତୁମେ ମାରିଲା ବେଳେ କାହାକୁ କିଏ ସୁନ୍ଦର ତୁମକୁ, ତୁମେ କାହାକୁ ଗୋଟେ ମାର, ସେ ତୁମକୁ ସୁନ୍ଦର ବୋଲି କହିକି ଆଲିଙ୍ଗନ କରିବ ନା କଣ? ହଉଛନ୍ତି କୃଷ୍ଣ ଏତେ ସୁନ୍ଦର ଭାବରେ ସେ ସବୁ ଯୋଉ ବ୍ୟାଖ୍ୟା ସବୁ ଦେଇଛନ୍ତି ଆଚାର୍ଯ୍ୟ ମାନେ, ଯୋଉ ଭଗବାନଙ୍କର ଯୋଉ ମୁକ୍ତି ଶବ୍ଦଟା ଯୋଉ ପଡିଛି, ମୁକ୍ତି ସ୍ୱରୂପେଣ ବ୍ୟବସ୍ଥିତ, ଆମର ହେଲା ସ୍ୱରୂପ ଅବସ୍ଥା, ଆମ ସ୍ୱରୂପ ହେଲା ଆମେ କୃଷ୍ଣଙ୍କର ଦାସ, ତ କୃଷ୍ଣଙ୍କର ଦାସ ଆମେ ହେଇପାରିବାନି। ଏଇ କଥା କହୁଥିଲା, ଜଗତକୁ ଭଗବାନଙ୍କୁ ଆଣିଛନ୍ତି କିଏ? ଭଗବାନଙ୍କ ବିଷୟରେ ଜାଣିଲା କିଏ? ଗୀତା କଣ ନଥିଲା? ଭାରତବର୍ଷରେ ଗୀତା ଥିଲା, ଭାଗବତ ଥିଲା, ପୁରାଣ ଥିଲା, ରାମାୟଣ, ଭଗବାନ ଏଇଠି ନାଚି ନାଚିକି ତାଙ୍କ ଗୋଡ଼ ଯାହା କୁହନ୍ତି ତାଙ୍କର ସବୁ ସାକ୍ଷୀ ପାଳ, ସେ ଯେତେ ଠାକୁର ଅଛନ୍ତି ଏଠି ବିଗ୍ରହ ନାଚି ନାଚି ତାଙ୍କ ଗୋଡ଼ ବଥା ହେଇଯାଇ ମଣିଷ କିଏ ଶୁଣନ୍ତିନି, ମନ୍ଦିରକୁ କିଏ ଯିବେନି, ମନ୍ଦିରରେ ଲୋକ ଆରେ ଆଜି ଯେତିକି ଯାହା ସବୁ ଦେଖୁଛନ୍ତି ଯୋଉ ଭଗବାନଙ୍କର ବୈଭବ ପରିପାଟୀ, ଯିଏ ଯାହା ଆଜି ପାଠ ପ୍ରବଚନ ଦଉଛି, କାହା କେଉଁଠି ଜ୍ଞାନ ସବୁ ଆଣିଛି? ଜଗତରେ ଯେତେ ଜଣ ଆଜି ଯେଉଁ ସମ୍ପ୍ରଦାୟର ଲୋକ ଆଜି କଥା କହୁଛନ୍ତି, ସେ ଜଣେ ଆଚାର୍ଯ୍ୟଙ୍କର କଥା କହୁଛି, ସେ ଲୁଚେଇକି ତାଙ୍କ ନାଁଟା କହୁନାହାନ୍ତି, ସେଠି ପଡିଥିବା ସେ କହୁଥିବେ, ନା ମଣିଷର ତାର ଜ୍ଞାନ ଅଛି, ତାର ଜ୍ଞାନ ଥିଲା ସେ ତା ବାପାର ଜାଣିଥିଲା ନା, ତା ମା ଯା ପାଠ ପଢୁଥିଲା, ତାଙ୍କ ସ୍କୁଲ ଟିଚର ପାଠ ପଢୁଥିଲା ସେ ପାଠ, ସେ ଆଚାର୍ଯ୍ୟ, ଆଉ ତୁମେ ତାଙ୍କୁ ଅବମାନନା କରିଦବ, ତୁମେ ତାଙ୍କ କଥାଟା ମାନିବନି, ଆଉ ତୁମର କି ଜ୍ଞାନ ଗୁଡା କଣ, ସେଟା ସବୁ ଅନ୍ଧ୍ୟା, ସେଟା କିଛି ଫଳବତୀ ହବନି, ସେଟା କେବେ ଫଳବତୀ ହବନି। ଆମର ଯୋଉ ମୁକ୍ତିଟା ରହିଲା, ଆମର ମୁକ୍ତି ହଉଛି ଏହା, ମହାପ୍ରଭୁ ମୁକ୍ତି, ସେ ପ୍ରସଙ୍ଗଟା ନାହିଁ ଏ ଶ୍ଳୋକଟା, ମୁଁ କଣ କହିବି, ସେ ମହାପ୍ରଭୁଙ୍କ କଥାଟା ମନେ ପଡ଼ିଲା, ଆମର ଚୈତନ୍ୟ ଚିତାମୃତରେ ନାହାନ୍ତି କି, ଦିନେ ସାର୍ବଭୌମ ତ ଉଦ୍ଧାର କରିଦେଲେ, ସେ ତ ଖାଲି ସବୁବେଳେ ବ୍ରହ୍ମ ବ୍ରହ୍ମ ମୁକ୍ତି, ସେ ତ ନିଜ ମୁଖରେ କହୁଛନ୍ତି, ଆଉ ମୁଁ ଶୃଗାଳ ଭଳିଆ ଭାଉ ଭାଉ ହଉଥିଲି, ଶୃଗାଳ ଯେମିତି ତାର କଣ କିଛି କାମ ନାହିଁ, ଖାଲି ଭାଉ ଭାଉ ହବ, ଶୃଗାଳ ଯେତେବେଳେ ଭୋ ଭୋ ହବ, ସେ ପରିବେଶଟା ଗଲା, ସେ ଏତେ ବିକଳିଆ ଶୃଗାଳ ଗୁଡାକ ଯେତେବେଳେ ଭୋଉ ହେବେ, ଦେଖ ସେ ପରିବେଶଟା ଖରାପ କରିଦେ, ସେ ସେଇଆ କହୁଥିଲେ, ମୁଁ ଏଇ ବ୍ରହ୍ମ ବ୍ରହ୍ମ ଏ ମୁକ୍ତି ଏଇଟା ଘୋଷି 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 ମୁଁ ସବୁବେଳେ ଶୃଗାଳ ଭଳିଆ ବେଉ ବେଉ ହଉଥିଲି, ସେ ନିଜ ମୁଖରେ ମାନୁଛନ୍ତି। ଭକ୍ତି ସୁଖ ମହାପ୍ରଭୁ ତାଙ୍କୁ ଉଦ୍ଧାର କରିଦେଲେ, ଭକ୍ତି ସୁଖ ଜାଣିଲେ, ସେ କହିଲେ ବର୍ତ୍ତମାନ ମୁଁ କାକ କାକ ଥିଲି, ଗରୁଡ଼ ହେଇଗଲି, ମୁଁ ଶୃଗାଳ ଥିଲି, ସବୁବେଳେ ଭେଉ ଭେଉ ହଉଥିଲି, କଣ ଶୃଗାଳ ନା, ସେ କହୁଛନ୍ତି ଶୃଗାଳ ତାର୍କିକ ସଙ୍ଗେ ଭେଉ ଭେଉ କରି, ତାର୍କିକ ଗୁଡା କଣ, ଏଗୁଡା ତାର୍କିକ ଗୁଡା, ଏଇଟା ଯୋଉ ମିଡିଆରେ କୁହ, ଯୋଉଠି କୁହ, ଖାଲି ଯୁକ୍ତି ତର୍କ, ଏଇଆ ମୁଁ ଏଇଟା ଜାଣିଲି, ଏଇଟା ବ୍ୟାକରଣ, ଏଇଟା ଭୁଲ ହେଲା, ଏଇଟା ଇଏ ଭୁଲ କହିଲା, ଏଇଟା ଠିକ କହିଲା, କିନ୍ତୁ କିଏ ଭୁଲ କହୁଛି, କହୁ କିଏ ଠିକ କହୁଛି, ତୋ ଉପାସ୍ୟକୁ ତୁ ଭଜନ କର, ତୁ ସେବାଟା ତୁ କର, କାହିଁକି ଗୋଟେ ମାଡ଼ପିଟି କରୁଛ ବେକାର, ଫାଲତୁ କଥା ଗୁଡା, ସିଏ ଭୁଲ କହିଲା, ସେ ଠିକ କହିଲା, ଇଏ ଏମିତି କହିଲା, ସେ ସେମିତି କହିଲା, ସମୟ ପଳେଇ ଯାଉଛି ତୁମର, ତୁମେ ଚିନ୍ତନ କର, କାହିଁକି ତୁମେ ଗୋଟେ ସବୁ ବାଦ ବିବାଦରେ ବସୁଛ, ତାର୍କିକ ଜ୍ଞାନର ଗୋଟେ କଣ, ଜ୍ଞାନ ଯୋଡ଼ାକଙ୍କର ବେଶୀ ଯେତେ ଜ୍ଞାନ ହବ, ତାଙ୍କ ସବୁବେଳେ ବାଦ ବିବାଦ ଭିତରେ ମନ ଯିବ, କାହିଁକି ସେ ଲେଖିଲେ ବୈରାଗ୍ୟ ସତକର, ସିଏ ଲେଖିଲେନି ବିଦ୍ୟା ବାଦ ଭୟମ, ବିଦ୍ୟା ହେଲା ମାନେ ବାଦ ଭୟ, ବିଦ୍ୟା ଯାହାର ତ ବିଦ୍ୟା ହେଇଗଲା, ସେ ଖାଲି ତାର ଭୟ ରହିବ, ଡରିବ, ସେ କଣ ବେଶୀ କହିଦେଲାଣି, ମୋ ପ୍ରବଚନ ଫଣଚନ କିଏ ଦେଖିବେନି, ଆଜିକାଲି ତ ତୁମର କିଏ କିଏ କେତେ ଦେଖୁଛି, ତା ଆହୁରି କଣ ସବୁ ଦେଖାଉଛି, ହଁ ଏତିକି ଲୋକ ଦେଖିଲେ, ବିଦ୍ୟା ବାଦ ଭୟମ, ବିଦ୍ୟାରେ ବାଦ ଭୟ ସବୁବେଳେ ରହିବ, ସେଥିପାଇଁ ସିଏ କଣ କହିଥିଲା ମୁଁ ତାକୁ କାଟିବି, ଇଏ କଣ କହିଥିଲା ମୁଁ ତାକୁ କାଟିବି, ଇଏ ତାକୁ କହିଥିଲା ତାକୁ ସିଏ ଦେଖେଇ କହିବ, ସିଏ ତାକୁ କହିଥିଲା ଇଏ ତାକୁ ଦେଖେଇ କହିବ, ଏଗୁଡା ସବୁ ଜ୍ଞାନର ଭାବ, ସେ କହିଲେ ମୋ ଶୃଗାଳ ଭଳିଆ ଭାଉ ଭାଉ ହଉଥିଲେ, ଆଉ ଆଜ୍ଞା ଏ ମୁଖରେ ବର୍ତ୍ତମାନ ରାମକୃଷ୍ଣ ହରି ଖାଲି ବାହାରୁଛି। ଗୋଟେ ଦିନ ଚୈତନ୍ୟ ଚିତାମୃତ ରଖିଥିଲି ସେ ପ୍ରସଙ୍ଗ, ଗୋଟେ ଦିନ ମହାପ୍ରଭୁ ତାଙ୍କର ସକାଳୁ ଆସିଛନ୍ତି, ମହାପ୍ରଭୁ ସବୁବେଳେ ସର୍ବଭୌମ ଭେଟିକି ଆସିଛନ୍ତି, ଏତେ ଗୁଡ଼େ ଜ୍ଞାନୀ ନା ବୃହସ୍ପତିଙ୍କର, ସେ ବୃହସ୍ପତିଙ୍କର ଅବତାର ଆଉ ପଣ୍ଡିତ ଶ୍ରୀକ୍ଷେତ୍ର ରହୁଛନ୍ତି, ଆଉ ମହାପ୍ରଭୁ ତାଙ୍କୁ ଷଡ଼ଭୁଜ ଗୌରାଙ୍ଗ ରୂପ ଦେଖେଇଛନ୍ତି, ତାଙ୍କର ତ ସବୁ ପରିବର୍ତ୍ତନ ହେଇଗଲାଣି, ତ ମହାପ୍ରଭୁଙ୍କୁ ଆସିକି ସେ ପ୍ରଣାମ କରୁଛନ୍ତି, ସେତେବେଳେ ମହାପ୍ରଭୁ ପ୍ରଣାମ କରୁଛନ୍ତି ଭାଗବତର, ସେ ସବୁ ଭାଗବତ ଜାଣିଥିଲେ, ଆମେ କେବେ ଭାବିବା ଉଚିତ ନୁହେଁ ଯେ ଯେଉଁମାନେ ମୁକ୍ତିକାମୀ ଅଲଗା ସମ୍ପ୍ରଦାୟ ଲୋକ ସେମାନେ ଭାଗବତ ଜାଣନ୍ତିନି, କାରଣ ସେମାନଙ୍କର ଭାଗବତର ଶ୍ଲୋକ ହିସାବରେ ଭକ୍ତି କରିବା ତାଙ୍କର ଜୀବନର ଲକ୍ଷ୍ୟ ନୁହେଁ, ଭକ୍ତି କରିବା ଲକ୍ଷ୍ୟ ନୁହେଁ, ସମ୍ପ୍ରଦାୟ କାର୍ଡକୁ ଟାଣିକି ଆଣିବା ପାଇଁ। ଭାରତ ବର୍ଷରେ ତିନୋଟି ଗ୍ରନ୍ଥ ରହିଛି ଯେଉଁଠି ସବୁ ସମ୍ପ୍ରଦାୟ ଲୋକ ଏଇଟାକୁ ୟୁଜ୍ କରିକି ତାଙ୍କର ଅନୁଗାମୀ ମାନଙ୍କୁ ବଢ଼ାନ୍ତି, ପଇସା କମେଇବାର ତିନିଟା, ବର୍ତ୍ତମାନ ପଇସା କମେଇବାର ତିନିଟା ଗ୍ରନ୍ଥ, ଗୋଟେ ହେଲା ରାମାୟଣ, ଭଲ ପଇସା କମା ହବ ରାମାୟଣରେ, କାହିଁକି ସେଥିରେ ଷ୍ଟୋରୀ ପରି ସବୁ ମା ହୁଳି ହୁଳି ପକେଇବେ, ମା ମାନେ ବାଦାମ ଫାଦାମ ଖାଇବେ, ଗୀତ ଗୀତ ବଜିଲା, ରାମଚରିତ ମାନସ ତାଙ୍କର ସବୁ ଭଲ ତବଲା ଫବଲା ନେଇଗଲ ତାଙ୍କର, ସେଟା ଗୋଟେ ତିନିଟା ଧର୍ମରେ ଅର୍ଥ ଆଉ ଅନୁଗାମୀ କମେଇବାର ତିନିଟା ରହିଲା, ଆଉ କଣ ହଉଥିଲା ଗୀତା ଜ୍ଞାନ ଯଜ୍ଞ, ଆଉ ଗୀତା ଉପରେ ଜ୍ଞାନ, ବର୍ତ୍ତମାନ ଗୀତା ଜ୍ଞାନ ଯଜ୍ଞ କଣ ଶୁଣୁଛନ୍ତି, ଆଉ ନାହିଁ ବାପା ଗୀତା କଥା କହିବେ କିଏ, ଯୋଉଟା କି ଲୋକ ଶୁଣିବେନି, ଏଟା ତତ୍ତ୍ୱ କଥା, ଗୋଟା ଆଗରୁ ଗୀତା ଜ୍ଞାନ ଯଜ୍ଞ ହଉଥିଲା, ଗୀତା ଲୋକମାନେ ଆସୁଥିଲେ, ଗୀତାକୁ ସବୁ ପଢଉଥିଲେ ବୁଝଉଥିଲେ କର୍ମ, ଏଗୁଡା ବର୍ତ୍ତମାନ କେହି ଶୁଣିବେନି, ଏ ଷ୍ଟୋରୀ ପରି ଗୀତା ଗାନା ଫାନା କଣ ଅଛି କୁହ। ଆଉ ତୃତୀୟ ହେଲା ଭାଗବତ, ରାମାୟଣ ଗୀତା ଭାଗବତ, ଏଇଥିରେ ତ ଲୋକ ପଇସା କମେଇବେ ଅନୁଗାମୀ କମେଇବେ, ତେଣୁ ସେ ମାଓବାଦୀ ହଉ, ସେ ଯୋଉ ବ୍ରହ୍ମବାଦୀ ହଉ, ସେ ଯୋଉ ସମ୍ପ୍ରଦାୟର ଲୋକ ହଉ, ଆକୁ ଧରିବେ ନହେଲେ ତାଙ୍କ ପେଟ ପଡିଯିବ, ଆଉ ଏଟା ପେଟ ପଡିଯିବ ଏମାନଙ୍କର, ଏମାନେ ତ କୃଷ୍ଣଙ୍କୁ ଭଲ ପାଆନ୍ତିନି, ଏଟା ତାଙ୍କ ତ ପ୍ରୋଭାସ ପାଇଁ ଭାରି, ଏଇଟା ପ୍ରଫେସନାଲ ରିସାଇଟର ସେମାନେ, ସେଗୁଡାକ ସବୁ ପ୍ରଫେସନାଲ ସେଗୁଡାକ ଶିଖନ୍ତି, ଆଉ ସେଗୁଡ଼ା ଶିଖିବେ ସବୁ, ସେଗୁଡାକ କେଉଁ କେଉଁ କଥା ଗୁଡା କହିଲେ, ଆଜି ଅକ୍ରୁର ପ୍ରସଙ୍ଗ ପଡୁଛି, କେଉଁ ଗାନାଟା ମାରିଲେ ଲୋକ ଗୁଡା କାନ୍ଦିବେ,
ଜାଣିଛନ୍ତି ଆଉ ଅକ୍ଷର ଯାଉଛନ୍ତି ବିଦା ହେଇକି ଅକ୍ଷର ନେଇକି ରାମକୃଷ୍ଣଙ୍କୁ ପଳାଉଛନ୍ତି, ସେ କେମିତି ଗୀତଟା ଆଣିକି ସେ ଗୋପାଳ କୃଷ୍ଣ ଭଜନଟା ଗୋଟେ ଗାଇଦିବ, ଏଠୁ ଗୋଟେ ଭଜନ ଗାଇଦିବ, ସେ ଜାଣିଛନ୍ତି ଏଇଟା ସବୁ ସେଟିଂ କରିଦେବେ ଆଉ, ସେ ନାଟକ ପୂର୍ବରୁ ଯେଉଁ ସବୁ ସେଟିଂ କରନ୍ତି ନେଇକି ତାଙ୍କର କଣ କହୁଛ ରିଅଲ ସେଲ୍ ହୁଏ, ସେଗୁଡା ତାଙ୍କର ସେଟିଂ ସବୁ ଅଛି, ସେଗୁଡା ପ୍ରଫେସନାଲ ରିସାଇଟର, ସେମାନେ ସମ୍ପ୍ରଦାୟ ଆଚାର୍ଯ୍ୟ ଗୁରୁବର୍ଗ ଏଗୁଡା କିଛି କହିବେ, ତାଙ୍କର ତତ୍ତ୍ୱ ଆଲୋଚନା କିଛି ନାହିଁ, ସେମାନଙ୍କର କିଛି ନାହିଁ, ପ୍ରଫେସନାଲ ଏଗୁଡା ସେ ସର୍ବମଠାଚାର୍ଯ୍ୟ ଯିଏ ମୁକ୍ତି କାମନା କରୁଥିଲା ସେ ଯେ ଭାଗବତ ଜାଣନ୍ତିନି ତା ନୁହେଁ, ସବୁ ସମ୍ପ୍ରଦାୟ ଲୋକ ଭାଗବତ ଜାଣନ୍ତି, ଗୀତା ଜାଣନ୍ତି, ରାମାୟଣ ଜାଣନ୍ତି, କାହିଁକି ଏଇ ତିନିଟା ଯେ ନ ଜାଣିବେ ଚେଲା ପାଇବେନି କି ପଇସା ପାଇବେ, ସବୁ ଲୋକ ଜାଣିଛନ୍ତି, ସେ ଯେଉଁ ସମ୍ପ୍ରଦାୟରେ ହଉ ଯୋଉ ଯାହାଟା ହଉ ସେ କଥା ଯୋଉଟା ଯୋଉ ନିରାଗରବାଦୀ ଗୁଡାକ ଅଛନ୍ତି ଯୋଉଗୁଡାକ ସବୁ ସବୁ କହୁଛନ୍ତି ସେ କୃଷ୍ଣଙ୍କୁ ମାନନ୍ତିନି ୟାକୁ ମାନନ୍ତିନି, ସେ ସିଏ ଶିବ ଭଗବାନ ଇଏ ଭଗବାନ, ସିଏ ବି ଗୀତା ପଢୁଛନ୍ତି, କିନ୍ତୁ ତୁମେ କାହିଁ ଗୀତା କହୁଛ, ତୁମର ଯଦି ଅଲଗା ଭଗବାନ କିଏ ଅଛି ଅଲଗା ଶାସ୍ତ୍ର, ତୁମେ ଆଉ ଗୋଟେ ଶାସ୍ତ୍ର ତିଆରି କର, ଗୀତା କୃଷ୍ଣ କହିଛନ୍ତି ନାଇଁ ପେଟ ପଡିଯିବ ବାପା, ସେଇ ଚେଲା ପାଇବ ପଇସା ପାଇବ ସେଇ ଏଇ ତିନିଟା ଶାସ୍ତ୍ର, ତୋର କେବେ ଭୁଲରେ ବୁଝିବନି, ମାୟାବାଦୀ ମାନେ କୃଷ୍ଣ ରଖିଲେ କୃଷ୍ଣ ପୂଜା କରୁଛନ୍ତି ସେଠି ପ୍ରସାଦ ପାଇବ, ନାଇଁ ପାଇବନି କେବେ ପାଇବନି, ସେ ମାୟାବାଦୀ ମାନଙ୍କ ମନ୍ଦିରରୁ କେବେ ପ୍ରସାଦ ପାଇବନି, ମହାପ୍ରଭୁ ସିଧା ମନା କରିଦେଇଛି, ମାୟାବାଦୀର ଦ୍ରବ୍ୟକୁ ସେ ଯାହା କୃଷ୍ଣଙ୍କୁ ଅର୍ପଣ କରେ, କୃଷ୍ଣ ଦେବତା ମାନଙ୍କର ପୂଜାକୁ ଆମେ ଆଚାର୍ଯ୍ୟ କଥା କହିବୁ, ତୁମେ ଗୁଡାକ ଅନଲାଇନ୍ ଫନଲାଇନ୍ ଗୁଡାକ କରୁଛ, ଏଗୁଡାକ ସବୁ ହେଡ଼ାକ ଗୁଡାକ ଏଗୁଡା ସବୁ ଭଲ ଜିନିଷ ନୁହେଁ, ଏ ସାଧାରଣ ଲୋକ କଣ ବୁଝିବେ ଗୁଡାକ, ଆମେ ଦେବାଦେବୀକି ନିନ୍ଦା କରୁନୁ, କିନ୍ତୁ ଭଗବାନ ତାଙ୍କ ହାତରୁ ଭୋଜନ କରନ୍ତିନି, ଦେବାଦେବୀ ଭକ୍ତ ହାତରୁ ଭୋଜନ କରନ୍ତିନି, ମନା କରିଦେଲେ ଭଗବାନ, ଯଦି ଭଗବାନ କହୁଛନ୍ତି ଯେ ବି ଅନ୍ୟ ଦେବତା ଭକ୍ତା ଯଜନ୍ତେ ଶ୍ରଦ୍ଧାନ୍ୱିତ, ଭଗବାନ କହୁଛନ୍ତି ନା ତେବି ମାମା କନ୍ତେୟ ଯଜନ୍ତି ଅଭିଧିନ ରୂପକମ୍, ତାର ଅଲଗା କାମନାଟା ଅଛି ମୋତେ ଆସି ପୂଜା କରୁଛି, ଏ ଯିବ ସେ ଯୋଉ ସନ୍ଦର୍ଭ ଆଣିକି ଲେଖିଛନ୍ତି ସାତ୍ତ୍ୱିକ ରାଜସିକ, ଅଧିକା ସାତ୍ତ୍ୱିକ ଭାବ ଥିବ ରାଜସିକ ଭାବ ଥିବ, ସେ କାହାକୁ ପୂଜା କରନ୍ତି, ସୂର୍ଯ୍ୟଙ୍କୁ ଉପାସନା କରନ୍ତି, ଧନ ପାଇଁ ସୂର୍ଯ୍ୟଙ୍କୁ ଉପାସନା କରନ୍ତି, ସରି ଗଣେଶକୁ ଉପାସନା କରନ୍ତି, ରାଜସିକ ଅଧିକା ତାମସିକ ନା କଣ ଥିବ, ଏ ବିଷୟରେ ସବୁ ବ୍ୟାଖ୍ୟା କରିଛନ୍ତି, ସେ କୋଉଠୁ କୋଉଠୁ ସବୁ ଆଣିଛନ୍ତି କାରିକା, କୋଉଠୁ ପୁରାଣ କୋଉଠୁ କଣ ଆଣିଛନ୍ତି ସବୁ, ସେ କାହାକୁ ଉପାସନା କରୁଛୁ, ସୂର୍ଯ୍ୟକୁ ଉପାସନା କିଏ କରେ, ଗଣେଶଙ୍କୁ କିଏ ଉପାସନା କରେ, ଶକ୍ତି କିଏ ଉପାସନା କରେ, ତାମସିକ ଯୋଉମାନେ ରାଜସିକ ତାମସିକ ପୂର୍ଣ୍ଣ ଭାବରେ ରହିଲେ ସେମାନେ ଶକ୍ତି ଉପାସନା କରେ, ସେ ଉପାସନାର ପୁରା ଡେସ୍କ୍ରିପସନ୍ ଦେଇଛନ୍ତି, ଯୋଉମାନେ ଅନ୍ୟ ଦେବାଦେବୀ ପୂଜା କରନ୍ତି ସେ ଆଜି କୃଷ୍ଣଙ୍କୁ ପୂଜା କରିବେ, କୃଷ୍ଣ ତାଙ୍କ ହାତରୁ ନେବେନି, କେବେ ଗ୍ରହଣ କରିବେନି, କେବେ କରିବେନି, ଭଗବାନ ମନା କରିଦେଇଛନ୍ତି, ଆସ ଏଇଟା ଅଭିଧି ପୂର୍ବକ ଭଗବାନ ଗୀତାରେ କହିଲେ କି ନାହିଁ, ତୁମେ ଗୀତାକୁ ମାନିଛ କି ନାହିଁ, ଦେଖ ଭଗବାନ କଣ କହିଛ, ତତ୍ର ପୁଷ୍ପମ ଫଲମ ତୟମ ଯୋଉ ମେ ଭକ୍ତିଆ ପ୍ରୟଚ୍ଛତି, ସେ ଭକ୍ତ ଲଗେଇଛନ୍ତି, ସେଠି ଦେବୀ ଭକ୍ତ କଥା କହିନାହାନ୍ତି ଭଗବାନ, ଆମେ ଦେବାଦେବୀଙ୍କୁ ନିନ୍ଦା କରୁନି, ସେ ତାଙ୍କ ତ ଭକ୍ତି କରୁଛନ୍ତି କରୁଛନ୍ତି, ସେ ତାଙ୍କ ମା କିଏ ମାଙ୍କୁ ଡାକୁଛି, ଦୁର୍ଗାଙ୍କୁ ଡାକୁଛି, କାଳୀଙ୍କୁ ଭଲ ସେ ତାଙ୍କ କରନ୍ତି, କିନ୍ତୁ ଆମେ ସେଟା ବୁଝିବା ତା ଫାଉଣ୍ଡେସନ ଆମର କ୍ଲିଅର ହେବା ଦରକାର, ଆମେ ଯାଇକି ଯେକୌଣସି ମନ୍ଦିରରେ ଖାଇଦେବା, ଯିଏ ବି କୃଷ୍ଣଙ୍କୁ ରଖିକି ପୂଜା କରିଦେଲେ ଆମେ କହିଦେବା ସେ କୃଷ୍ଣ ଭକ୍ତ ହେଇଗଲେ ନୁହଁ, ସେ କୃଷ୍ଣଙ୍କୁ ବ୍ୟବହାର କରୁଛି, ସେ କୃଷ୍ଣଙ୍କୁ କୃଷ୍ଣ ଖୁସିରେ ନାହାନ୍ତି, ଆମ ସିଦ୍ଧାନ୍ତ ସବୁ ଏଇଭଳିଆ, ଏଗୁଡା ତ ଆଜିକାଲି ସ୍ପଷ୍ଟବାଦୀ ଏଗୁଡ଼ାକ ସବୁ କହିନି, କହିଲେ ଝଗଡ଼ାରେ ପଡିବ, ତୁମେ ବିରୋଧ କରିବ ଲୋକ, ଏଇଟା ସିଦ୍ଧାନ୍ତ ଆମ ସିଦ୍ଧାନ୍ତ ଆମେ ଏଇଟା କରିବୁନୁ, ସର୍ବଭଟ୍ଟାଚାର୍ଯ୍ୟ ଗଲେ ଏଇ କଥାରେ ପଡିଥିଲା, ସର୍ବଭଟ୍ଟାଚାର୍ଯ୍ୟ ଭାଗ ଜାଣିଛନ୍ତି ଯାଇକି ତତ୍ୟନ କମ୍ପା ସୁସମୀକ୍ଷା ମାଣମ ସେ ଶ୍ଳୋକଟି ଗାଇଲେ, ଚୈତନ୍ୟ ମହାପ୍ରଭୁଙ୍କ ଆଗରେ ଗାଇଲେ, ଆତ୍ମତମିକ ତତ୍ୟନ କମ୍ପା ସୁସମୀକ୍ଷା ମାଣ ଭଞ୍ଜାନ ଆତ୍ମକୃତ ବିପାକମ, ଆଉ ଲାଷ୍ଟକୁ ରହିଲା ଜୀବେ ଯୋଉ ଭକ୍ତି ପଦେ ଦାୟ ଭାକ, ସେଟା ମୁକ୍ତି ପଦେ ଦାୟ ଭାକ ଲେଖା ହେଇଛନ୍ତି ଭାଗବତରେ, ଭାଗବତ ଲେଖିଲେ ମୁକ୍ତି ପଦେ ଦାୟ ଭାକ, ସେ ଲେଖିଲେ ସିଏ ତ ଯେତେବେଳେ କହୁଛନ୍ତି ଚୈତନ୍ୟ ମହାପ୍ରଭୁଙ୍କୁ କହୁଛନ୍ତି ଭକ୍ତି ପଦେ ଦାୟ ଭାକ, ଚୈତନ୍ୟ ମହାପ୍ରଭୁ କହିଲା ତୁମେ ଶ୍ଳୋକଟା ବଦଳି ଦଉଛ କେମିତି, ଭାଗବତ ଶ୍ଳୋକଟା ବଦଳି ଦଉଛ କାହିଁକି, ସେଥିରେ ତ ଭାଗବତରେ ଲେଖା ହେଇଛନ୍ତି ତତେ ଅନୁକମ୍ପା ସୁସମୀକ୍ଷା ମାଣମ, ଯିଏ ଭଗବାନଙ୍କର କୃପାକୁ ଚାହିଁକି ବସିଥାଏ, ସୁସମୀକ୍ଷା ମାଣମ ସୁସ୍ଥ ଭାବରେ ଇକ୍ଷା ମାଣମ, ପ୍ରଭୁ କେବେ ଆପଣ ମୋତେ କୃପା କରିବେ, ଆଉ କର୍ମଫଳ ଭୋଗୁଛି ତାର ଯୋଉ କର୍ମଫଳ ଗୁଡାକ ଅଛି ସେ ଲେଖିଲା ଭୁଞ୍ଜାନ ଏବଂ ଆତ୍ମକୃତ ବିପାକମ, ତାକୁ ଯାହା ସୁଖ ଦୁଃଖ ଆସୁଛି ଯାହା ସବୁ ଆସୁଛି ଆତ୍ମକୃତ, ମୁଁ ଏଇଟା କରିଛି, ମୋ କର୍ମଫଳଟା ମୋତେ ପ୍ରଭୁ ଦଉଛନ୍ତି, ମୋ କର୍ମଫଳ କାଳ ଦଉନାହାନ୍ତି, ଚକ୍ରପାତ ମନା କରୁଛନ୍ତି, ମୋତେ କାଳ ଦଣ୍ଡ ଦଉନି,
ମୋତେ ଦେବତା କଣ ଦେବତାମାନେ ଦଣ୍ଡ ଦେଉନାହାନ୍ତି, ମୋ ପ୍ରଭୁ ମୋତେ ଦଣ୍ଡ ଦେଉଛି କାରଣ ମୁଁ ପ୍ରଭୁଙ୍କର ଶରଣାଗତ ହେଇଛି, ମୁଁ ଯଦି କୃଷ୍ଣଙ୍କର ଶରଣାଗତ ହେଲା ପରେ ଦୁଃଖ ଭୋଗୁଛି ତାଙ୍କ ଦୁଃଖଟା କିଏ ମୋତେ ଦେଉଛନ୍ତି, ଫଳ ଦେବ? ଯଦି କୃଷ୍ଣଙ୍କର ମୁଁ ଶରଣାଗତ ହେଲା ପରେ ମୋତେ ଦୁଃଖ ଆସୁଛି ଦୁଃଖଟା କିଏ ଦେବ? ରାଜା ପୁଅଟାକୁ କିଏ ମାରିବ? ରାଜା ମାରିବ ନା ରାଣୀ ମାରିବ? କଣ ମିନିଷ୍ଟର ମାରିଦେବ? ଭକ୍ତ ବା ଏତିକି ଏତିକି ଫାଉଣ୍ଡେସନ କିଣିରେ ହେଇନି, ତା କଣ ହେଇଯାଉଛି ଜାତକ ଦେଖେଇଦେବ ଯାଇକି, ହଁ ଦେଖିଲ ଆଜ୍ଞା କଣ ଦଶା ଅଛି ମୋର, ଏ ଗୋଟେ କମନ ଜିନିଷଟା ତମେ ଜାଣିନ, ତୁମେ ଦୌଡୁଛ କୁଆଡେ? ଯାହା ତୁମକୁ ଦଣ୍ଡ ମିଳୁଛି କୃଷ୍ଣ ଦଉଛନ୍ତି। ଆମ ସିଦ୍ଧାନ୍ତ ଏଇଟା ଏଇ ଶ୍ଳୋକରେ ଭୁଞ୍ଜନ ଭୁଞ୍ଜନ ଏବଂ ଆତ୍ମକୃତ ପିପାକ, ମୋ ଆତ୍ମକୃତ ମୁଁ ନିଜେ କରିଛି, ମୋ ପ୍ରଭୁ ମୋତେ ଦଉଛନ୍ତି, ମୋତେ କାଳ କର୍ମ ଏଇଟା କିଏ ଦଉନାହାନ୍ତି, ମୁଁ କରିଛି କର୍ମ, ମୋ ପ୍ରଭୁ ମୋତେ କରୁଣା କରି ଦଉଛନ୍ତି। ହୃଦବାଗ ବପୁ ବିଧନ ନମସ୍ତେ, ଯେତେବେଳେ ଭୋଗୁଛି ଏ କର୍ମଫଳ ଗୁଡାକ, ତଥାପି ସେ ଭଗବାନଙ୍କର ହୃଦୟରେ ବାକ୍ୟରେ ମନରେ ସବୁବେଳେ କୃଷ୍ଣଙ୍କ ପାଖରେ ପ୍ରଣାମ କରୁଛି, ପ୍ରଭୁ ଆପଣ ମୋତେ କେବେ କୃପା କରିବେ। ସେଠି ସେ ଲେଖିଲେ ଜୀବେତ ଯୋ ମୁକ୍ତିପଦେ ଦାୟ ଭାଗ, ଯେ ଏଇଭଳି ବଞ୍ଚିଯାଏ ସୁଖ ଦୁଃଖ ନିଜ ନିଜ କୃତ କର୍ମ ମୋ ପ୍ରଭୁ ମୋତେ ଦଉଛନ୍ତି, ସେ କେବେ କୃପା କଲେ ମୋତେ କୃପା କରିବେ, ପ୍ରାୟ ମନ ବାକ୍ୟରେ ଭଗବାନଙ୍କୁ ପ୍ରଣାମ କରିକି ଯିଏ ଏଭଳି ସମୟ କାଟୁଛି ସେ ମୁକ୍ତି ପାଇଁ ଯୋଗ୍ୟ, ତାର ଅଧିକାର ଆସିଗଲା ମୁକ୍ତି ପଦେ ଦାୟ ଭାକ କହିଲେ। ଇଏ ଆଉ ମୁକ୍ତି କହୁନାହାନ୍ତି, କିଏ ସାରଙ୍ଗ ଭଟ୍ଟାଚାର୍ଯ୍ୟ ମୁକ୍ତି କହୁନାହାନ୍ତି, ସେ ଭକ୍ତି ପଦେ ମହାପ୍ରଭୁଙ୍କୁ, ମହାପ୍ରଭୁ ଲେଖିଲେ ସାରଭୈବ ତୁମେ ଭାଗବତରେ ବଦଳି ଦଉଛ କେମିତି, ତୁମେ ଭାଗବତ ପଦ ଗୁଡା କେମିତି ବଦଳଉଛ? ପ୍ରଭୁ କହେ ମୁକ୍ତି ପଦେ ଏହା ପାଠ ହଏ, ଭକ୍ତି ପଦେ କେନ ପଡ କି ତୁମାର ଆଶୟ, ତୁମ ହୃଦୟଟା କଣ କି ତୁମେ ମୁକ୍ତି ପଦ ଯୋଉଠି ଲେଖା ହେଇଛି ତୁମେ ସେଠି ଭକ୍ତି ପଦ କାହିଁକି ପଢିଲ? ଚୈତନ୍ୟ ମହାପ୍ରଭୁ ଜାଣିବା ପାଇଁ ଚାହୁଁଥିଲି, ଦେଖ ଆମ ସମ୍ପ୍ରଦାୟ ଯୋଉ ମୁକ୍ତି ଅର୍ଥଟାକୁ ବୁଝ, ସେଟା ତୁମେ ଯଦି ନ ବୁଝିପାରିଲ ବି ତୁ ହଇରାଣରେ ପଡିବ, କାରଣ ଯୋଉମାନେ ଆଜି ପାଠ ପ୍ରବଚନ ସେଟା ଦଉଛନ୍ତି ସେମାନେ ସମସ୍ତେ ଏଇ ଜିନିଷ, ଏଇ ଯୋଉ ସିଦ୍ଧାନ୍ତ ଚୈତନ୍ୟ ମହାପ୍ରଭୁ ସିଦ୍ଧାନ୍ତ କିଏ ଜାଣନ୍ତି ନା, ଯିଏ ମହାପ୍ରଭୁ ଧାରାରେ ଆସିନି, ଯିଏ କୋଡ଼ିଏ ଧାରାରେ ଆସିନି ସେ କେବେ ମହାପ୍ରଭୁଙ୍କ ସିଦ୍ଧାନ୍ତ। ଆରେ ଘର ବାପା ଜେଜେ ଯୋଉ ତୁମର କହୁଛ ବଂଶ କଥାଟା ବଂଶ ଲୋକ ଜାଣିବେ, ଘର ଭିତରେ ପଶିକି କଣ ଜବରଦସ୍ତି କା କଥା ଜାଣିଦବ? ଆମକୁ କହିଲେ ଆମେ ମାନିନବୁ? କଣ ସମ୍ପ୍ରଦାୟର ଲୋକ କୌଣସି ସମ୍ପ୍ରଦାୟ ସେ ଶୁଭ ବକ୍ତ ସେ ମହାପ୍ରଭୁଙ୍କ କଥା କେବେ ଜାଣିପାରିବେନି, ସେ ମହାପ୍ରଭୁ ନିଜର କରିନେ ଆଉ ସେ କେମିତି ଜାଣିବ? କଣ ପଢିଦେ ଚୈତନ୍ୟ ତମେ ଟିକେ ପଢିଦେଲା କିଏ ଚୈତନ୍ୟ ମହାପ୍ରଭୁ ବିଷୟରେ କହିଦଉଛି ଆମେ ଶୁଣିଦବୁ, ଆମେ କହିଦେବୁ ସେ ମହାପ୍ରଭୁ ଜାଣିଛି ବୋଲି, ସେ ତ ଘରର ଲୋକ ନୁହେଁ, ସେ ତ ଘରର ଲୋକ ନୁହେଁ, ସେ ଶ୍ରୀକୃଷ୍ଣ ଚୈତନ୍ୟ ପ୍ରଭୁ ନିତ୍ୟାନନ୍ଦ ମନ୍ତ୍ର ଜପ ପୂର୍ବରୁ କରୁଛି, ସେ ଚୈତନ୍ୟ ମହାପ୍ରଭୁ ଉପାସନା କରୁଛି ତାର ଅଲ୍ଟର ଭିତରେ ରଖିକି, ସିଏ ମହାପ୍ରଭୁ ବିଷୟରେ ପ୍ରବଚନ ଦେଇଦବ ଆମେ କହିଦେବୁ ହଁ ସିଏ ମହାପ୍ରଭୁ ବିଷୟରେ କହିଦେବୁ, ଆରେ ବଢିଆ କହୁଛି, କିଏ କଣ ବଢିଆ କହିବ, ସେ ଘର ଲୋକ ନୁହେଁ, ସେ କଣଟା କହିବ? ଏଇଟା ଯାହା ପଢୁଛି ପଢିକି ଥିଓରିଟିକାଲ ଲୋକ ଗୁଡା ଖୁସି କରିବା ପାଇଁ କହୁଛି, ଏଇଟା ବଂଶର କଥା, ନିଜ ବଂଶର ତୁମେ ଯେତେ ଅଯୋଗ୍ୟ ପୁଅଟା ହେଇଥାଉ ସେ ବାପା ବିଷୟରେ ଜାଣିନି, ପୁଅଟା ଯେତେ ଅଯୋଗ୍ୟ ହେଇଥାଉ ସେ ବାପା ବିଷୟରେ ଜାଣିଛି, ମୋ ବାପ କେମିତିକା, ସେଭଳିଆ ଆମେ ଯେତେ ଅଯୋଗ୍ୟ ହେଲେ ବି ଆମ ଗୁରୁ ଆଚାର୍ଯ୍ୟ ଆମ ଭଗବାନଙ୍କ ବିଷୟରେ ଆମେ ଜାଣିଛୁ, ତୁମେ ହଜାର ଜାଣିଥାଉ ଆମେ ସେଗୁଡା ସବୁ କିଛି କେବେ ବି ଗୋଟେ ପରସେଣ୍ଟ କ'ଣ ଆମ ଆମ ବିଷୟରେ ଆମ କୃଷ୍ଣଙ୍କ ବିଷୟରେ ଆମ ମହାପ୍ରଭୁ ବିଷୟରେ ତୁମେ ଜାଣିନ, ତୁ ପୁଅ ହେଇଟା କେମିତି ଜାଣିବୁ? ତୁ ଯଦି ଏ ସମ୍ପ୍ରଦାୟକୁ ସ୍ୱୀକାର କରୁନୁ ତୁମେ ଜାଣିବ? ସେଥିପାଇଁ ସାରଙ୍ଗ ଭଟ୍ଟାଚାର୍ଯ୍ୟ ଯେତେବେଳେ ଆସିଥିଲେ ଭଟ୍ଟାଚାର୍ଯ୍ୟ କହିଲେ ମତେ ଭଲ ଲାଗୁନି, ଭଟ୍ଟାଚାର୍ଯ୍ୟ କହେ ଭକ୍ତି ସମ ନହେ ମୁକ୍ତି ଫଲ, ଭାଗବତ ଭକ୍ତି ବିମୁଖେ ରହେ ଦଣ୍ଡ କେବଳ, ମୁଁ ମୁକ୍ତି ଶବ୍ଦଟା କହିବିନି, ଭକ୍ତି ଭଳିଆ ମୁକ୍ତି କେବେ ଫଳ ନୁହେଁ, କାହିଁକି ନା ଯିଏ ଏଇ ମୁକ୍ତି ଯୋଉ ଭାଗବତ ଭକ୍ତି ବିମୁଖର, ଭଗବତ ଭକ୍ତି ବିମୁଖର ଦଣ୍ଡ ହଉଛି ହଉଛି ମୁକ୍ତି, ଯୋଉଟା ଯୋଉ ମୁକ୍ତି ଯୋଉ ପାଇବେ ସେ ଯୋଉ କୃଷ୍ଣଙ୍କର ବିଗ୍ରହକୁ ଯୋଉମାନେ ମାନୁନାହାନ୍ତି ଲେଖିଦେଲେ ବା କୃଷ୍ଣର ବିଗ୍ରହ ଯେଇ ସତ୍ୟ ନାହିଁ ମାନେ, ଯେଇ ନିନ୍ଦା ଯୁଦ୍ଧାଧିକ କରେ ତାର ସନେ, ସେଇ ଦୁଇ ଦଣ୍ଡ ହଏ ବ୍ରହ୍ମ ସାରୁଜ୍ୟ ମୁକ୍ତି, ତାର ମୁକ୍ତି ଭଲ ନୁହେଁ ଯେଇ କରେ ଭକ୍ତି, ଭକ୍ତି କଣ ତା ସହ ସମାନ ହେଇଛି? ଭକ୍ତିର ଗୋଟେ ଅଯୋଗ୍ୟଟା ଆଉ ତାର କେତେ ଦୋଷ ଥାଉ, କାମ କ୍ରୋଧ କଣ ଦୋଷ ଗୁଡା ଥାଉ, ସେ କୃଷ୍ଣଙ୍କୁ ନିଜର ବୋଲି କରିଛି ନା ନିଜର, ଯାହା ହେଲେ ସେ କୃଷ୍ଣଙ୍କ ଚରଣରେ ପଡିବ ନା ନାହିଁ ମତେ କୁହନ୍ତୁ, ଗୋଟେ ଭକ୍ତଟା ଆଜି ଗୋଟେ ଭୁଲ କରିଦେଲା ସେ କାହାକୁ ଡାକିବ, କୋଉ ଦେବୀକି ଡାକିବ? ସେ କୃଷ୍ଣଙ୍କ ପାଖରେ ପଡିଛି, ଛୁଆଟା ଭୁଲ କରିଦେଲେ ସେ ଆଜି ବାପା କତିରେ କହିବ, ମା କତିରେ କହିବ, ପ୍ରଭୁ ବାପା ଏଟା ଭୁଲ ହେଇଗଲା, ଭକ୍ତି ସାଙ୍ଗରେ କେମିତି ସମ୍ମାନ ହବ? ସାରଳ ଭଟ୍ଟାଚାର୍ଯ୍ୟ କହିଲେ ମତେ ସେ ମୁକ୍ତି କଥା କୁହନ୍ତୁନି, କୃଷ୍ଣଙ୍କର ବିଗ୍ରହକୁ ଯିଏ ମାନେ ନା, କୃଷ୍ଣର ବିଗ୍ରହ ଯାଇ ସତ୍ୟ ନାହିଁ ମାନେ, କୃଷ୍ଣଙ୍କର ରୂପଟାକୁ, କୃଷ୍ଣଙ୍କର ଏଇଟା ରୂପ ନୁହେଁ, ଏଇଟା ମାୟା ରୂପ ଧରିକି ଆସିଛନ୍ତି, ସେ ନିରାକାର ଥିଲେ, କୃଷ୍ଣ ପୂଜା କୃଷ୍ଣ ପୂଜା କରୁଥିବେ। ମୁଁ ଯାଇଥିଲି ବା ସବୁ ଯୋଉ ହରିଦ୍ୱାର ଆଡ଼େ ଗଲି ଦେଖିଲି, ଏଇଟା ତୁ ସେ ବିଗ୍ରହ ମୁଁ ଦେଖିବି ଜାଣିଦେଲେ କିଛି ଶକ୍ତି ନାହିଁ, କୃଷ୍ଣ ଠିଆ କରିଦେଇଛନ୍ତି, ଶୁଭିଲା ଶୁଭିଲା ଦେଖାଯାଉଛନ୍ତି, ମାର୍ବଲ ଠାକୁର ତା ମଇଁଷି ଖଣ୍ଡେ ଧରିଛନ୍ତି, ଫୁଲ ଦିଟା ପକେଇ ଦେଇଛନ୍ତି। ମୁଁ ଜାଣିଥିଲି ନା ବିଗ୍ରହ ମୁଁ ଦେଖିକି ମୁଁ କହିଦେବି ସତ୍ୟ, ମୋର ଭଗବାନ ଏତିକି ମତେ ଦେଇଛନ୍ତି, ଠାକୁର ଦେଖିକି କହିହବ ଏଠି ପ୍ରଭୁଙ୍କୁ ସେମାନେ ପୂଜା କରୁଛନ୍ତି, ତାଙ୍କ ଭାବ କଣ ଭଗବାନ କେତେ କଷ୍ଟରେ ଏଠି ଅଛନ୍ତି, ଠିଆ କରିଦେଇଥିବେ ଦେଖିବେ ସେ ଯୋଉ ଏଠି ଗୋଟେ ଆସନ ଖଣ୍ଡେ କରିକି ବସେଇ ଦେଇଥିବେ, ଏଠି ମାର୍ବଲ ଛୋଟିଆ ଗୋଟେ ଆସନ ସେଠି ତୁମେ କଣ, ତୁମେ ଯେତେବେଳେ ବାବା ହଉଛ ତୁମେ ବସୁଛ ଗୋଟେ ବଡ ବଡ ଆସନ କରିକି ତୁମେ ବସୁଛ, ତୁମେ ତାକୁ ବସେଇ ଦେଇଛ ଗୋଟେ ତଳେ। ମୁଁ ପ୍ରଥମେ ଯେତେବେଳେ କହିଲି ମତେ ସକ ଲାଗିଲା, ଏତେ ଗୋଟେ ଆସନ ନା ମୁଁ ଯୋଉଠି ଶୁଣିଥିଲି, ମୁଁ ପଶିଲି ଦେଖିଦେଲି ଦୂରକୁ ଗଲେ ଦେଖିଲି, ଆରେ ଠାକୁରଙ୍କୁ ଏତିକି ଏତିକି ହାଇଟ୍ରେ ଠାକୁର ଅଛି ଠିଆ ହେଇଛ, ତୁମେ ପ୍ରବଚନ ଦବ ଲକ୍ଷ ଲକ୍ଷ ଲୋକ ବସିକି ତୁମର ଶୁଣିବେ, ତୁମକୁ ବାବା ବୋଲିକି ତୁମେ କରୁଥିଲ ପଡ଼ିଯିବେ। ଆରେ ତୁମେ ଯାହାଙ୍କର କଥା କହୁଛ, ଯାହାଙ୍କୁ ପୂଜା କରୁଛ, ଯାହାଙ୍କ ଶକ୍ତିରେ ତୁମେ ଯୋଉଟା କରୁଛ, ତାଙ୍କୁ କେମିତି ରଖିଛ? ସେ ବିଗ୍ରହଙ୍କୁ ମାନନ୍ତିନି, ଗୋଟେ ପ୍ରତୀକ ଉପାସନା ଭଳିଆ ଲୋକମାନଙ୍କୁ ଆକର୍ଷଣ କରିବା ପାଇଁ, ଖାଲି ତାଙ୍କର ଉଦ୍ଦେଶ୍ୟ ହେଲା ମୁକ୍ତି। କୃଷ୍ଣ ହଉଛନ୍ତି ସେ ନିରାକାର ମାୟା ରୂପ ଧରିକି ଆସିଥିଲେ, ବିଗ୍ରହ ରଖିଲେ କଣ ହବ? ହେଲେ କୃଷ୍ଣଙ୍କୁ ଯିଏ ନିନ୍ଦା କରନ୍ତି, କୃଷ୍ଣଙ୍କର ବିଗ୍ରହଙ୍କୁ ଯିଏ ମାନନ୍ତିନି, କୃଷ୍ଣଙ୍କ ସାଙ୍ଗରେ ଯିଏ ଯୁଦ୍ଧ କରନ୍ତି, ଶିବା ବ୍ରହ୍ମସାଧୁ ଯିଏ ମୁକ୍ତି ପାଆନ୍ତି, ବ୍ରହ୍ମସାଧୁ ଯିଏ ମାନେ କଣ ଭଗବାନଙ୍କର ଅଙ୍ଗ କାନ୍ତିରୁ ଯୋଉ ଅଙ୍ଗରୁ ଯୋଉ କାନ୍ତି ଗୁଡାକ ଆସୁଛି ବୈକୁଣ୍ଠର ବାହାରକୁ, ଗୋଲକର ବାହାରକୁ, ବୈକୁଣ୍ଠର ବାହାରକୁ ଯୋଉଟା ଆସୁଛି, ସେ ଜ୍ୟୋତିରେ ଏଇ ଅସୁର ଗୁଡାକ ଯାଇକି ପ୍ରବେଶ କରନ୍ତି। ଯିଏ କୃଷ୍ଣଙ୍କୁ ନିନ୍ଦା କରନ୍ତି, ଯିଏ କୃଷ୍ଣଙ୍କର ବିଗ୍ରହଙ୍କୁ ମାନନ୍ତି ନା, ଯିଏ ଯୁଦ୍ଧ କରିକି ସବୁ ଏ ଯେ ମହାଭାରତ ଯୁଦ୍ଧରେ ଯୋଉମାନେ ଗଲେ ସେମାନେ କୁଆଡ଼େ ଯିବେ ସବୁ, ତାହେଲେ ମୁଁ ସେଇ ମୁକ୍ତି କଥାଟା, ମୁଁ କେବେ ବି ମୋର ଇଚ୍ଛା ନାହିଁ। ଯିଏ ମୁକ୍ତି ପାଇଁ ସାଧନ କରୁଥିଲେ ଶ୍ରୀକ୍ଷେତ୍ରରେ ରହି, ସେଇଠି ଜଗନ୍ନାଥ ଅଛନ୍ତି, ଚୈତନ୍ୟ ମହାପ୍ରଭୁଙ୍କର ସଙ୍ଗ କରିକି ଆଜି କହୁଛନ୍ତି। ଯଦ୍ୟପି ସେ ମୁକ୍ତି ହୁଏ ପଞ୍ଚ ପ୍ରକାର, ସାଲୋକ୍ୟ ସାମିପ୍ୟ ସାଯୁଜ୍ୟ ଶାସ୍ତି ସାଯୁଜ୍ୟାର, ସାରୁପ୍ୟ ଶାସ୍ତି ସାଯୁଜ୍ୟାର, ପାଞ୍ଚ ପ୍ରକାର ମୁକ୍ତି କଥା କହିଥିଲେ। ସାଲୋକ୍ୟ ସାମିପ୍ୟ, ସାଲୋକ୍ୟ ମାନେ ଭଗବାନଙ୍କ ଲୋକରେ ରହିବା, ସାମିପ୍ୟ ମାନେ ଭଗବାନଙ୍କ ପାଖରେ ରହିବା, ସେ ଗୋଟେ ଏକାଥର ଏକା ସେ ଗଲା ମାନେ ବୈକୁଣ୍ଠ ପାଖରେ ରହିଲ, ଆଉ ସାରୁପ୍ୟ ଭଗବାନଙ୍କ ରୂପ ଭଳିଆ ରୂପ ପାଇଯିବ, ସାଯୁଜ୍ୟ ଭଗବାନଙ୍କ ଭଳିଆ ଐଶ୍ୱର୍ଯ୍ୟ ପାଇଯିବ, ଏ ସରି ଶାସ୍ତି ଭଗବାନଙ୍କ ଭଳିଆ ଐଶ୍ୱର୍ଯ୍ୟ ପାଇଯିବ, ସାଯୁଜ୍ୟ ଭଗବାନ ସାଙ୍ଗରେ ମିଶିଯିବା, ଏ ପାଞ୍ଚ ପ୍ରକାର ମୁକ୍ତି ରହିଲା। ଏଠି ସେ କହିଦେଲେ ଇଏ ଭାଗବତର ଶୋକକୁ ଆଣିକି କହିଲେ, ସାଯୁଜ୍ୟ ଶୁଣିତେ ଭକ୍ତର ହୟ ଘୃଣା ଭୟ, ନରକେ ବାଞ୍ଛୟେ ତବୁ ସାଯୁଜ୍ୟ ନା ଲୟ। ଭକ୍ତ କହିବ ନରକକୁ ଯିବି ବରଂ ସାଯୁଜ୍ୟ ମୁକ୍ତି ମୁଁ ନେବିନି, ମୁଁ ଭଗବାନଙ୍କ ଶରୀରରେ ମିଶିଯିବି, ମୋ ସୁଖ ପାଇଁ ଆଜି ମୁଁ କୃଷ୍ଣଙ୍କୁ ଆଉ ଅଲଗା ସମ୍ପ୍ରଦାୟ ଲୋକ କୃଷ୍ଣଙ୍କୁ ପୂଜା କରିବେ, କୃଷ୍ଣ କଥା କହିବେ, ତୁମେ କହିବ ସେ ବହୁତ ବଢିଆ କଥା କହୁଛି, ଆରେ ବଢିଆ କଥା କହିଲେ କଣ ତାର ମୁକ୍ତି କାମନାଟା ଅଛି? ନର୍କକୁ ବରଂ ଆମେ ଯିବା, ଆମେ କଣ କୃଷ୍ଣଙ୍କୁ ୟୁଜ୍ କରିବୁ? କୃଷ୍ଣ କହିବୁ କୃଷ୍ଣ ମତେ ନେଇଯାଅ, ମୁଁ ସୁଖରେ ରହିବି ତୁମ ପାଖରେ। ଆମେ ଯେତେବେଳେ କୃଷ୍ଣ ପାଖକୁ ଯିବା କଣ ପ୍ରାର୍ଥନା କରିବା? ମତେ ନେଇକି ଆପଣଙ୍କର ସେବାରେ ଲଗାନ୍ତୁ। ଏଠି କହିଛନ୍ତି ନରକ ବରଂ ସେ ଯିବା ପାଇଁ ଇଚ୍ଛା କରେ ସାଯୁଜ୍ୟ, ଆଉ ସାଯୁଜ୍ୟ ପୁଣି ଦୁଇ ପ୍ରକାର ଏଠି ସେ ଲେଖିଲେ, ବ୍ରହ୍ମେଶ୍ୱର ସାଯୁଜ୍ୟ ଦୁଇତ ପରକାର, ବ୍ରହ୍ମ ସାଯୁଜ୍ୟ ହୋଇତେ ଈଶ୍ୱର ସାଯୁଜ୍ୟ ଅଧିକାର। ବ୍ରହ୍ମ ସାଯୁଜ୍ୟ, ଆରେ ବାପା ଇଏ ସବୁ ଇଷ୍ଟ ତାଙ୍କ ସବୁ, ତୁମେ ଖାଲି ରାମାୟଣ ଗୀତା ଭାଗବତ ପ୍ରବଚନଟା ସବୁ ଶୁଣିଦଉଛ କଣ ୟୁଟ୍ୟୁବରେ? ତାଙ୍କର ଭିତର ବୀଜ ଗୁଡାକ ଏଇଟା ସବୁ, ତାଙ୍କ ଭିତରେ ସବୁ କାମନା ଗୁଡା ଏମିଥିବ ମୁକ୍ତିବାଦୀ ମାନଙ୍କର, ତୁ କଣ ଧରିପାରିବ? ତାଙ୍କୁ ଧରିପାରିବ? ଆମେ ହରେକୃଷ୍ଣ ଆମ ଜପ କରି କୀର୍ତ୍ତନ କରୁଛୁ, ନାଚୁଛେ, ଆମର ଲକ୍ଷ୍ୟଟା କଣ ସେ କେମିତି ଜାଣିବେ? ସେମାନେ ସେଟା କେବେ ପ୍ରକାଶ କରନ୍ତି ନା? ଏଇଟା ସେ କହୁଛନ୍ତି ସାଯୁଜ୍ୟ ମୁକ୍ତି ଦୁଇ ପ୍ରକାର ହେଲା, କଣ କଣ? ବ୍ରହ୍ମ ସାଯୁଜ୍ୟ, ଈଶ୍ୱର ସାଯୁଜ୍ୟ। ବ୍ରହ୍ମ ସାଯୁଜ୍ୟ କମାନେ ଏଇ ଯୋଉ ଅସୁର ମାନେ ନିନ୍ଦା କରନ୍ତି, ଯୁଦ୍ଧ କରନ୍ତି, ମାନେ ସ୍ୱର ଛାଡ଼ିଲା ପରେ ଭଗବାନଙ୍କର ସେ ଯୋଉ ଅଙ୍ଗକ୍ରାନ୍ତିରେ ପ୍ରବେଶ କରନ୍ତି, ଆଉ ଈଶ୍ୱର ସାଯୁଜ୍ୟ ମାନେ ସିଧା ଭିତରେ ତାଙ୍କ ଶରୀର ଭିତରେ ପ୍ରବେଶ କରିବା ପାଇଁ ଚାହାନ୍ତି, ମୁଁ କୃଷ୍ଣଙ୍କ ସାଙ୍ଗରେ ମିଶିଯିବି, କୃଷ୍ଣଙ୍କ ସାଙ୍ଗରେ। ଆରେ ସିଏ ତ କୃଷ୍ଣଙ୍କ ଉପରେ ବହୁତ ଭଜନ ଲେଖୁଛନ୍ତି, କୃଷ୍ଣଙ୍କ ଉପରେ ବହୁତ ଭଲ ପାଉଛନ୍ତି, କୃଷ୍ଣଙ୍କ ଭାରତ ବର୍ଷରେ ବହୁତ ପ୍ରସିଦ୍ଧ ହେଇଯାଇଛନ୍ତି, ଶୁଦ୍ଧ ଭକ୍ତ ବୋଲି ତାଙ୍କୁ ସେ ଯେତେ ହେଲେ କଣ ଆମର ଆମ ସମ୍ପ୍ରଦାୟର ଟିକେ ବାସନା ରହିଲା ଜାଣିଦେଲେ ଜୀବ ଗୋସ୍ୱାମୀ ଆଚାର୍ଯ୍ୟ ମାନେ ରିଜେକ୍ଟ କରିଦେଲେ ନା, ଆମେ ତାଙ୍କର ମୀରାଙ୍କର ଭାବକୁ ଆମେ ଏଠି ଗ୍ରହଣ କରିପାରିବୁ ନାହୁଁ। ଆମେ କେତେ ଭକ୍ତଙ୍କର ଭାବୁ, କେତେ ଅଂଶରେ ଗ୍ରହଣ କରୁଛେ, କେତେ ଅଂଶରେ ଗ୍ରହଣ କରୁନି, ବୁଝିପାରୁଛନ୍ତି କି ନାହିଁ? ଆମେ କେତେ ଭକ୍ତଙ୍କର ଭାବକୁ କେତିକି ପରସେଣ୍ଟ ଗ୍ରହଣ, ତାଙ୍କ ଶରଣାଗତକୁ ଆମେ ମାନିବା, କୃଷ୍ଣଙ୍କୁ ଭଲ ପାଇବାକୁ ମାନିବା, କିନ୍ତୁ ଲକ୍ଷ୍ୟକୁ ମାନିବୁ, ଲକ୍ଷ୍ୟଟା ଅଲଗା ହେଇଯାଉଛି। କୃଷ୍ଣଙ୍କୁ ଭଲ ପାଇକି, ମୁଁ ଆପଣଙ୍କୁ ଭଲ ପାଇକି ମୁଁ କହିବି ମୁଁ ତୁମ ସେବା କରିବିନି, ମୋତେ ତୁମ ଦେହରେ ତୁମ ଘରେ ଯାଇ ମୁଁ ଖାଇପିଇକି ଶୋଇବି। ଜଣେ ଧନୀ ଲୋକ ଦେଖିଦେବ, କହିବେ ଆଜ୍ଞା ଆପଣ ମୁଁ ଭଲ ପାଉଛି, କାହିଁକି ଭଲ ପାଉଛୁ କିରେ? ନା ଆଜ୍ଞା ମୁଁ ଭଲ ପାଉଛି ଆପଣଙ୍କ ଘରେ ରହି ଖାଇପିଇକି ଶୋଇବି। ଈଶ୍ୱର ସାଯୁଜ୍ୟ ଅର୍ଥ ଏହା, ସଂସାର କଷ୍ଟ କୃଷ୍ଣଙ୍କୁ ମୁଁ ଭଲ ପାଉଛି, କାହିଁକି ଭଲ ପାଉଛ? ନା କୃଷ୍ଣଙ୍କ ଦେହରେ ମୁଁ ଆମେ ପ୍ରବେଶ କରିବୁ। ଆମର ଏଠି ରହିଲା ଅସୁରମାନଙ୍କୁ ସେମାନେ ଦେଖି, ଆମର ଆମର ଭକ୍ତିଧାନ ଠାକୁର ପୂର୍ବ ଆଚାର୍ଯ୍ୟମାନେ ଭଲ ଭଲ ସବୁ ଆର୍ଟିକଲ ଲେଖିଛନ୍ତି, ଆଜିକାଲି ଏଗୁଡା ସବୁ କହି ହଉନି, ତାକୁ ସବୁ ସେ ସବୁ ଲେଖି ଦେଇଛନ୍ତି, କୋଉ ଭକ୍ତର କୋଉ ଅଂଶର କେତିକି ଅଂଶ ଆମେ ମାନୁଛୁ ଅଲଗା ମାନୁନୁ, କାରଣ ଶାସ୍ତ୍ର ସିଦ୍ଧାନ୍ତ ଯେତେ ଯୋଉଟା ଆମ ସାଙ୍ଗରେ ମିଳିବ ଆମେ ସେତିକି ଆଣିବୁ, ଅଲଗା ଜାଣିଲେ ଆଣିବୁନି। ସିଏ ଭଗବାନଙ୍କର ଭକ୍ତ, ତା ପାଖରୁ ଶରଣାଗତ ଆମେ ଶିଖିବୁ, ତା କତିରୁ ଭଲ ପାଇବାଟା ଶିଖିବୁ, କିନ୍ତୁ ତା ଲକ୍ଷ୍ୟଟା ତ ଅଲଗା ହେଇଯାଉଛି, ସେ ଅଂଶ ବାଦ ଦେଇଦେବୁ, ନା ଏଟା ଗ୍ରହଣ କରିବୁନି, ଆମେ ଗ୍ରହଣ କରିପାରିବୁ, ଆମେ ଗୋଟେ ଶୁଦ୍ଧ ସମ୍ପ୍ରଦାୟ। ବ୍ରହ୍ମ ସାଜୁଛି, ଗୋଟେ ହେଲା ଈଶ୍ୱର ସାଜୁଛି, କିଏ ସାର୍ବମଟ ଆଜି ବ୍ୟାଖ୍ୟା କରି କହୁଛି, ସେ ଏତେ ଜାଣିଥିଲେ। ଆଜ୍ଞା ବ୍ରହ୍ମ ସାଜୁଛି ହେଉଛି ଈଶ୍ୱର ସାଜୁଛି ଧିକ, ଯିଏ କହୁଛନ୍ତି ମୁଁ କୃଷ୍ଣଙ୍କ ଶରୀରରେ ପ୍ରବେଶ କରିଯିବି, ସୁଖରେ ରହିବି, କୃଷ୍ଣ ସେମାନେ ଭଲ ପାଉଛନ୍ତି, କାନ୍ଦୁଛନ୍ତି, କୃଷ୍ଣଙ୍କୁ ପତି ରୂପରେ କରୁଛନ୍ତି, କୃଷ୍ଣ ସବୁ ଏଇ ଯୋଉ ପୁଅ କଣ ଗୋପାଳ ସବୁ ଦେଖୁ ନା, ଗୋପାଳ କରିକି ସବୁ କଣ ଧରିକି ବୋଲି, କାହିଁକି କୃଷ୍ଣଙ୍କୁ ଭଲ ପାଉଛ? କୃଷ୍ଣଙ୍କୁ କାହିଁକି ଭଲ ପାଉଛ? ପୁଅ ନାହିଁ ବୋଲି କୃଷ୍ଣଙ୍କୁ ପୁଅ କରିଛ? ଇଏ ପୁଅ ପୁତ୍ର ସୁଖଟା ମିଳୁନି ବୋଲି କୃଷ୍ଣଙ୍କୁ ପୁଅ କରିଛ? ନା କୃଷ୍ଣଙ୍କୁ ଭଲ ପାଇଛ? କୃଷ୍ଣ ପୂଜା ଗୋଟିଏ ନୁହେଁ, କର୍ମୀର କୃଷ୍ଣ ପୂଜା, ଜ୍ଞାନୀର କୃଷ୍ଣ ପୂଜା, ଭକ୍ତର କୃଷ୍ଣ ପୂଜା, ସବୁଟା ସମାନ ନୁହେଁ। ସେ ଭାବରେ ଗ୍ରହଣ କରନ୍ତି, ତୁମର କେଉଁ ଭାବ ରହିଛି, ସେ ଭାବଗ୍ରାହୀ। ଏସବୁ ଲୋକ ଗୋପାଳଙ୍କୁ ସବୁ ରଖନ୍ତି, ଗୋପାଳଙ୍କୁ ପୂଜା କରନ୍ତି, ହଁ ପୂଜା କରୁଛନ୍ତି ଯେ କଣ ତାଙ୍କ ଲକ୍ଷ୍ୟଟା କଣ? କଣ ଆର୍ତି କଷ୍ଟ ପାଇକି ପୂଜା କରୁଛନ୍ତି କି ଭଲରେ ପୂଜା କରୁଛନ୍ତି କି ପିଲା ଛୁଆ ମୋର ପୁଅଟା ନାହିଁ କୃଷ୍ଣଙ୍କ ପୁଅ କରିବା? ଆମର ପାଠ ସେୟା ନୁହେଁ, ଆମର ସବୁ ଥିଲେ ବି ସବୁ ପୋଜିସନଟା କୃଷ୍ଣ ନେବେ, କଣ ବୁଝିପାରୁଛ ନା ନାହିଁ? ସବୁ ଥିଲେ ବି ସବୁର ପୋଜିସନ କୃଷ୍ଣ ନେବେ, ତୁମର ପୁଅ ଥିଲେ ବି ତୁ ଗୋଟେ ଭଲ ପୁଅ ଅଛି, ପୁଅ ଭଲ ପୁଅଟା ଥିଲେ ବି ପୁଅର ପୋଜିସନଟା କୃଷ୍ଣ, କୃଷ୍ଣ ସେଠି ପୁଅ, ପୁଅ ନଥାଉ ଆପଣଙ୍କର କିଛି ଅସୁବିଧା ନାହିଁ, ଆଉ ପୁଅ ଥିଲେ ବି କିଛି ଅସୁବିଧା ନାହିଁ, କୃଷ୍ଣଙ୍କୁ ପୁଅ କରିବାକୁ ପଡିବ। ଯାହା ଥାଉ ତୁମର ଭାଇ ଥାଉ ନଥାଉ, ବିବାହ ହେଇଥାଉ ନ ହେଇଥାଉ, ବ୍ରହ୍ମଚାରୀ ହେଇଥାଉ କି ବିବାହ ହେଇଥାଉ, କୃଷ୍ଣଙ୍କୁ ବାହା ହବାକୁ ପଡିବ। ରେଡ଼ି ତ ନା? ମୁଁ ବାହା ହେଇଛି ଗୃହସ୍ଥ, ଆଜ୍ଞା ମୋର ସମସ୍ୟା ଅଛି, ତମ ସମସ୍ୟା ଥାଉ ବାପା, କୃଷ୍ଣଙ୍କୁ ବାହା ହବାକୁ ପଡିବ, ଦାସୀ ହବ? ଆଉ ତୁମେ ବ୍ରହ୍ମଚାରୀ କହିବେ ମୁଁ ବାହା ହେବିନି, ମୁଁ ନାରୀ ମୁଖ ଦେଖିବିନି, ତୁ ନାରୀ ନୁହ ତ, ତୁ ନାରୀ ମୁଖ ନ ଦେଖିଲେ ତ ନାରୀ ହବାକୁ ପଡିବ ବାପା, ନାରୀ ଭାବ ଆପଣେଇବାକୁ ପଡିବ, ତୁ ନାରୀ ହବୁନୁ, ନାରୀ ସଙ୍ଗ କରିବୁନୁ, କିନ୍ତୁ ନାରୀର କାମ କରିବୁ, ଝାଡ଼ୁ ମାରିବୁ, ବାସନ ମାଜିବୁ, ଆପଣ ଖାଇବାକୁ ଦେବୁ, ନାରୀ ଯୋଉ କାମ କରନ୍ତି ସେଟା କୋଉଟା ନା କି? ତୁମେ ବିବାହ ନହ, ବିବାହ ତୁମର ଘରେ ସୁନ୍ଦରୀ ସ୍ତ୍ରୀ ଥିଲେ ବି କୃଷ୍ଣଙ୍କୁ କହିବୁ ନା ଆଜ୍ଞା ମୁଁ ଆପଣ ମୋତେ ବାହାଚୁରା ହୁଅନ୍ତୁ, ନା ବିବାହ ନ ହେଇଥିଲେ ବି ତୁମେ ନାରୀକି ଘୃଣା କର, କିନ୍ତୁ ନାରୀ କାମ କରିକି ପୁଣି ପଶିବ କୃଷ୍ଣଙ୍କ ପାଖରେ, ଭାବଟା ତ ସେ ଆଉ ସେଠି ଆଉ କୋଉ ପ୍ରାକୃତ ନାରୀର ଭାବକୁ ଆମେ ଗ୍ରହଣ କରୁନେ, କିନ୍ତୁ ନାରୀ ପାଖରେ ଯୋଉ ସମର୍ପଣ ଗୁଣଟା ରହିଛି, ଶ୍ରୀ କୃଷ୍ଣଙ୍କୁ ଯେମିତି ସ୍ୱାମୀ ପାଇଁ ସମର୍ପଣ, ପୁତ୍ର ପାଇଁ ସମର୍ପଣ, ସେଇଟା ପୁରୁଷ ହେଇକି ଆମେ ସେ ଭାବଟାକୁ ଶିକ୍ଷା କରି କୃଷ୍ଣ ବାହାରେ ପଶିବା, କାରଣ ବିବାହ ହୁଅ ନ ହୁଅ, ପୁଅ ଥାଉ ନ ଥାଉ, ବାପା ମା, ବାପା ମା ଆଜ୍ଞା ମୋର ବାପା ମା, ବାପା ମା ନାହିଁ ବାପା ସେବା କରିବେ, ତ ବାପା ଥିଲେ ବି କୃଷ୍ଣ ସେବା କରିବା ପଡ଼େ, ବାପା ନଥିଲେ ବି କୃଷ୍ଣ ସେବା କରିବେ, ଆମର ସବୁ ପୋଜିସନ ଗୁଡା କୃଷ୍ଣ ନେଇଛନ୍ତି, ଅଲଗା ମାନେ ବି କୃଷ୍ଣ ପୂଜା କରୁଛନ୍ତି, ସେମାନେ କୃଷ୍ଣ ଗୋଟେ ଗୋଟିଏ ପୋଜିସନ ଦେଇଛନ୍ତି, ତାଙ୍କର କିଛି ଗୋଟେ ଥିବ ସେଥିରେ, ସେଥିରେ ଆମେ କଣ କୁହନ୍ତି ନାଇଁ କଣ ତୁ ଭୋଳା ହେଇଯା ନା, ଗାଁରେ କୁହନ୍ତି ନା ତୁ ତା କଥାଟା ଶୁଣିକି ଭୋଳା ହେଇଯା ନା, ଇଏ ଆଜିକାଲି ଏବା ଶୁଣି କଣ ଶୁଣି ଦଉଛନ୍ତି, କୋଉଠି କଣ ଦେଖି ଦଉଛନ୍ତି, ଭାରି ଭୋଳା ହେଇଯାଉଛି, ଆଉ ହଇ ଏମିତି ହେଇଗଲା ଭୋଳା ହେଇଯାଉଛି କାହିଁକି ବାପା, ଲକ୍ଷ୍ୟ କଣଟା ତମେ ଦେଖ, ବ୍ରହ୍ମ ସାଜୁଜ୍ୟ ହେଉଛି ଈଶ୍ୱର ସାଜୁଜ୍ୟ ଦିଗାର। ତାପରେ ସେ ଭାଗବତରୁ ଏଇ କପିଳାଦେବଙ୍କର ଶ୍ଳୋକ ଆଣିକି କହିଲେ, ଚାଲକ୍ୟ ଶାସ୍ତ୍ରୀ ସାମୀପ୍ୟ ସେ ଶ୍ଳୋକଟି ଆଣିକି କହିଲେ, ଭକ୍ତ ବେଳେବେଳେ ଏହା ପରେ ଆସିବ ବୋଧେ, ପ୍ରଭୁ କହେ ମୁକ୍ତି ପଦେ, আর অর্থ হয় মুক্তিপদে শব্দে সাক্ষাৎ ঈশ্বর কহয়।
মহাপ্রভু কহিলে সার্বভৌম তু মুক্তি শব্দটা খারাপ কাই লাগুছি, এই কথা কাই পড়লা? মুক্তিপদ শব্দটাকে দেখুন, কর্মীর অর্থ অলগা নেই, জ্ঞানী অলগা নেই, যোগ্য অলগা নেই, ভক্ত অলগা নেই।
সার্বভৌম ব্রহ্মবাদী ছিলেন না, সে মুক্তি চাহুলে, সে বর্তমানে ভক্তি সুখ পাইগলা পরে সে কিন্তু আমি কৃষ্ণঙ্কর কৃষ্ণ সুখ মোর দরকার, কৃষ্ণঙ্কর সেবা দরকার। সে সেই অর্থরে মুক্তির যে অর্থরে বুঝিছেন সেই অর্থরে অর্থ করছেন, সে কেন নাই না।
মহাপ্রভু কহিলে দেখ মুক্তি মুক্তি পদ, হ্যাঁ মুক্তি প্রভু কহে মুক্তি পদে আর অর্থ হয়, মুক্তি পদে আর গোটে অর্থ আছে, মুক্তি পদে দায় ভাগ, মুক্তি পদে হলে যে সমস্ত মুক্তি যাঙ্ক চরণ কমলরে আশ্রয়, কৃষ্ণ চরণ কমল সব পাঁচটা মুক্তি সে দেবে, দিয়মান নগ্রন্তি বিনা মৎস্য বনঞ্জন, ভক্তকু ভক্তকু দেলে সে নিয়ে না, মো সেবা পাই কেতবে নিয়ে সাধু যে ছাড়িকি চারটা নিয়ে যা, সেবা পাই নবাকু পড়িব আর কোন করিও।
মুক্তি পদে যার সেই মুক্তি পদ হয় কিংবা নবম পদার্থ মুক্তির সমাশ্রয়,
ভগবান না সাং সাং কহিলে মুক্তি যাহ পদকু আশ্রয় করেছি বা যাহ পদ আশ্রয় কলে মুক্তি মিলে, সে কৃষ্ণ তুমি মুক্তি ঘৃণা করছো কাইকি, তাই মুক্তি বদলে দিল ভক্তি কল শিখছ, কিংবা নবম পদার্থ মুক্তি সমাশ্রয়। আমার যে ভাগবত দশটা লক্ষণ রইলা মুক্তির নবম পর্যন্ত গলা, দশমরে মুক্তি কৃষ্ণ হচ্ছে শব্দ হচ্ছেন মুক্তির আশ্রয় কৃষ্ণ না সমাশ্রয় হলে কৃষ্ণ, সেই অর্থকু মহাপ্রভু কহিলে। আর দুই অর্থকু দুই অর্থর দুইটার অর্থ হচ্ছে কৃষ্ণ, মুক্তি পদার অর্থ হচ্ছে কৃষ্ণ, তুমি ভক্তি কাই কৌচ, ভাগবত শব্দটা বদলাউছ কাই?
দুই অর্থে কৃষ্ণ কহি কেন পাঠ ফিরি, সার্বভৌমে কহে ও পাঠ কহিতে না পারি।
দুইটা অর্থরে মুক্তি যাহাঙ্ক চরণরে আশ্রয় নেইছন্তি কিংবা যে মুক্তি দেই পারন্তি, সে কি মুক্তি দেই পারন্তি? কৃষ্ণ। তার মুক্তি পদ অর্থ হলা কৃষ্ণ, তুমি ভক্তি পদে কাহি কৌছ? সারা মোটাচার্য কহিলে মুঁ শব্দ বি উচ্চারণ করিবি, কহিলে মুঁ সেটা উচ্চারণ করিবি, এটা কেতে অন্তর রহিলা দেখুন এ কথাটা কাহি, কেতে অন্তর রহিগলা ভাবর, সে সে শব্দ উচ্চারণ করিবে চাউনা, মুঁ সেটা উচ্চারণ করিপারিবে।
যদ্যপি তোমার অর্থে এই শব্দ কয়ে তথাপি আশ্লিষ্য দোষ কহনা ন যায়,
সংস্কৃত আশ্লিষ্য দোষ আছে, তার কোন অর্থ থাকবে আশ্লিষ্য দোষ, সে কহিলে মতো এটা ভালো লাগুনি, সে আশ্লিষ্য দোষ মানে তার অর্থ হচ্ছে সে সে অর্থটা আউ যা হলে বি সংকেত দৌথব, যেমন কাম কামর আশ্লিষ্য দোষটা কোন, মু কাম কহিদেবি, কামটা কহিদেলা মানে সাংসাং সাং বুঝিদেব গোটে পুরুষ স্ত্রীর আকর্ষণ, সেটি ধন ধন গোটে কাম নুহে কি, পুত্র গোটে কাম নুহে কি, কিন্তু কামটা কহিদেলা লোক মুখ্য অর্থ কোটা বুঝে দেউছি, গোটে পুরুষ স্ত্রীর আকর্ষণ বুঝে দেউছি, সেটি কাম শব্দ কে উচ্চারণ করতে গোটে দোষ চালে আসব, সেটা মুক্তি কহিদেলা মাত্রে সারা কহ মুক্তি কহিদেলা মাত্রে এ অর্থ বুঝা যাব কন, কৃষ্ণঙ্ দেহরে লীন হয়ে যা, মু সে শব্দকে উচ্চারণ করিবে।
মুক্তি শব্দ কহিতে মনে হয় ঘৃণা ত্রাস, ভক্তি শব্দ কহিতে মনে হয় তো উল্লাস,
মুক্তি শব্দ কহিলা মতো ত্রাস ভয় লাগুছি আর ঘৃণা লাগুছি, মুক্তি মতো কুহনি মতো ঘৃণা লাগুছি, আর ভক্তি শব্দ কহিলা লাগু মা মনরে উল্লাস আসছে। মহাপ্রভু সিদ্ধা তো আলিঙ্গন কলে তু বর যা কৌতি কর সে ভক্তি পদে কহ, তো এতে কেন মহাপ্রভু খুশি হোলে, মহাপ্রভু বুঝেলা পরে মুক্তি পদ অর্থ হচ্ছে কৃষ্ণ, সে কহিল না মু শব্দ উচ্চারণ করিবি, মু শব্দ উচ্চারণ করিবিনি, মতো ভালো লাগুনি, মতো ভয় লাগুছি, কালে মতো কৃষ্ণ মুক্তি দিয়ে দেবে কি, মোর ভক্তি কালে উল্লাস লাগুছি, এটি কহিলে বা মুক্তি শব্দ কইতে মনে হয় ঘৃণা ত্রাস, মতো ঘৃণা লাগুছি ত্রাস ভয় লাগুছি, ভক্তি শব্দ কইতে মনে হয় তো উল্লাস। শুনি শুনি হাসেন শুনিয়া হাসেন প্রভু আনন্দিত মনে, ভট্টাচার্য কইল প্রভু দৃঢ় আলিঙ্গনে, মহাপ্রভু ভট্টাচার্য আলিঙ্গন কলে, সেটি কৃষ্ণ কবিরাজ গোস্বামী লেখুচন্তি দেখ চৈতন্যঙ্কর প্রসাদ কোন, মহাপ্রভুঙ্কর কৃপাটা কোন, যেই ভট্টাচার্য পড়ে পড়ায় মায়াবাদে তার সে বাক্য স্ফুরে, তার এই সে বাক্য স্ফুরে চৈতন্য প্রসাদে, যে মায়াবাদ পড়াও থুলা
ଦିନ ରାତି ମାୟାବାଦୀ ଯିଏ ପଳେଇ ମୁକ୍ତି ମୁକ୍ତି ଘୋଷି ହଉଥିଲା, ସେ ବର୍ତ୍ତମାନ ମୁକ୍ତି ଶବ୍ଦଟାକୁ ବି କହିବାକୁ କହୁଛି, ନା 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 ମୁଁ ଆପଣ କହିଲେ ବି ମୁକ୍ତି ମୁକ୍ତି ପଦ ଅର୍ଥ କୃଷ୍ଣ ମୁଁ କହିବିନି ସେ ଶବ୍ଦ, ମତେ ଘୃଣା ଲାଗୁଛି। ଇଏ ହେଲା ସାମ୍ପ୍ରଦାୟିକ ଭାବନା, ଏଟାକୁ କେବେ କ୍ଷୁର୍ଣ୍ଣ କରନା। ନରକ ମୋର ଆମର ବହୁତ ଦୋଷ ଦୁର୍ବଳତା ଅଛି, ଆମେ ବହୁତ ବଡ ଭକ୍ତ ନୁହେଁ, ଠିକ ଅଛି, ମତେ କୃଷ୍ଣ ଯେତେ ବାଟ ନେବେ ଦଶ ଜନ୍ମ ଲାଗୁ କୋଟି ଜନ୍ମ ଲାଗୁ, କିନ୍ତୁ ଏ ସାମ୍ପ୍ରଦାୟିକ ଯୋଉ ଭାବନା ଗୁଡିକ ରହିଛି ସେ ଅଭିମାନରେ ବଞ୍ଚିକି ରହିବାକୁ ପଡେ। ଯାହାର ସାମ୍ପ୍ରଦାୟିକ ଅଭିମାନର ତା ଭାବନା ଗୁଡାକ ଏଇ ବିଜ ଗୁଡାକ ଯାହା ହୃଦୟ ଭିତରେ ନାହିଁ ସେ କୃତଜ୍ଞ ହେଇଛି, ସେ କୃତଜ୍ଞ ହେଇଛି, ତା ହୃଦୟ ଭିତରେ ଭକ୍ତି ବିଜ ଆସିବନି। ଆଉ ସେଥିପାଇଁ ଆମ ଆଚାର୍ଯ୍ୟମାନେ ଏଇ ଗୁଡାକୁ ସବୁ ବ୍ୟାଖ୍ୟା କରିବେ। ଇଏ କଣ କହୁଛି ବାପା ତୁମେ କହିଲେ କଣ, ତାଙ୍କ ଅନ୍ତର ଭିତରେ ବୃତ୍ତିଟା ଅଲଗା, ସେ ଯେତେବେଳେ ତାଙ୍କ ଇଷ୍ଟ ମନ୍ତ୍ର ଜପ କରିବେ, ତାଙ୍କ ପୂଜା କରିବେ, ତାଙ୍କ ପ୍ରାର୍ଥନା କରିବେ, ସେ ସେଇଟା ମାଗିବେ ନା, ସେ ଆଉ କଣଟା ମାଗିବେ, ତାଙ୍କର ଲକ୍ଷ୍ୟଟା ସେଟା ସେ ଜାଣିଛନ୍ତି। ତେଣୁ ଏ କର୍ମ ଯୋଗରୁ ଆମେ ଯୋଉ ଆସିବା ବ୍ରହ୍ମଣ ଧ୍ୟାୟ କର୍ମଣି କରିକି ତାର ମୁକ୍ତି ପର୍ଯ୍ୟନ୍ତ, ଆମର ମୁକ୍ତିର ଅର୍ଥ ହଉଛି ଏଇଟା, ମୁକ୍ତିର ଅର୍ଥ ହଉଛି ଭକ୍ତି ପଦେ, ଆମେ କୃଷ୍ଣଙ୍କର ଦାସ ଦାସୀ, ଯାହା କୃଷ୍ଣ ଆମକୁ ତାଙ୍କର ପାଖରେ ରଖିବେ, ତାଙ୍କର ସେବା କରିକି ତାଙ୍କ ସୁଖ ଆମ ହଉଛି ଆମ ଜୀବନର ଲକ୍ଷ୍ୟ, ଆମ ଭାବନାଟା ହଉଛି ଏଇଆ। ତେଣୁ ସେ ଯୋଉ ବ୍ରହ୍ମ ଶବ୍ଦ ଗୁଡିକ ପ୍ରଭୁବାସ କୃଷ୍ଣ ଯେତେ ଲେଖିଛନ୍ତି ତାର କୌଣସି କୌଣସି ଅର୍ଥରେ କେହି ବି କିଛି ଭୁଲ କବା କରିପାରିବେ, ଆମେ ତ ପଣ୍ଡିତ ନୁହଁ, କିନ୍ତୁ ଆସନ୍ତୁ ସେ ଯୁକ୍ତି କରୁ ଆମେ ପରାସ୍ତ କରିଦେବୁ, ମୋର ଏତିକି କନଫିଡେନ୍ସ ପୁରା ଅଛି, କିଛି ବି ଗୋଟେ ଦୋଷ ଦେଖିପାରିବେ। ଆଚାର୍ଯ୍ୟ ମାନେ ଏଇଟା କହୁଛନ୍ତି ଯେ ପରମେଶ୍ୱର ଶବ୍ଦ ଲାଗିଲା, ଆମେ ପରମେଶ୍ୱର ଜାଗାରେ ଆମେ କୃଷ୍ଣ ଲେଖିଲୁ କଣ ଅସୁବିଧା ହେଇଗଲା, ପରମେଶ୍ୱର ଆଉ କିଏ ଅହଙ୍ଗା ଆଦି ଦେବାନନ୍ଦ, ତାହେଲେ କୃଷ୍ଣଙ୍କୁ ତୁମେ କାହିଁକି ବିଶ୍ୱରୂପ ମାନୁଛ, ତୁମେ କାହିଁକି ବିଶ୍ୱରୂପ ମାନୁଛ କୁହ, ତୁମେ ସିଦ୍ଧ ସ୍ୱାଇଁ ପରମେଶ୍ୱର ଲେଖିଲେ ପରମେଶ୍ୱର ସମର୍ପ୍ୟ, ଆମର ଲେଖା ହେଲା କୃଷ୍ଣ ଚେତନାରେ ସମର୍ପଣ ହୋଇ କର୍ମ କର, କଣ ଭୁଲ ହେଲା। କେତେବେଳେ ଏଇ ଯୋଉ ସାମ୍ପ୍ରଦାୟିକ ଯୋଉ ମନୋଭାବ ରହିଛି ସେଟାକୁ ସବୁବେଳେ ବଜାଇକି ରଖିବାକୁ ପଡିବ, ସେଇଟା ହିଁ ଆମ ଭକ୍ତି ଜୀବନରେ ବଞ୍ଚିବାର ଗୋଟିଏ ଉପାୟ, ଆଉ କିଛି ଉପାୟ ନାହିଁ। ନହେଲେ ଏଇଭଳି ଆଜିକୁ ବାବା ଆସୁଛି ପ୍ରବଚନ ଦଉଛି, କାଲି ଆମେ ଚାଲିଗଲା ପରେ ଆହୁରି କେତେ ବାବା, ଆମେ ଯେତେବେଳେ ନୂଆ ଭକ୍ତ ହେଇଥିଲୁ ସେତେବେଳେ କୋଉ ପଢୁଛି ପ୍ରବଚନ ସଂସାରରେ ନଥିଲା, କୋଉ ମିଡିଆ ତ ନଥିଲା, ପ୍ରବଚନ କଣ ଥିଲା, ଆମେ ସେ ଗୁରୁ ବାକ୍ୟଟି ଶୁଣୁଥିଲୁ ଚାଲୁଥିଲୁ। ବର୍ତ୍ତମାନ ପୁଣି ପାଞ୍ଚ ବର୍ଷ ପରେ କେତେ ବାବା ଆଇଲେ ତାଙ୍କ ନାଁ ବଡ ବଡ ରେକର୍ଡ ହେଇଗଲା, ସେ ଶାସ୍ତ୍ରୀ ଫାସ୍ତ୍ରୀ ଶୁଣୁଥିଲେ କି ସବୁ ବୃନ୍ଦାବନରେ ସବୁଆଡେ ଦେଖିବେ ତାଙ୍କ କଥା ବାଜୁଥିଲା, ପୁଣି ସିଏ କୁଆଡେ ଉଡି ଚାଲିଗଲେଣି, ଆହୁରି କୋଉ ବାବା ଚାଲିଲେ ସେପଟେ ସିଏ ପୁଣି ଚାଲିଯିବ, ଆଉ ଗୋଟେ କିଏ ନୂଆ ବାବା ଚାଲିଲେ, ଇଏ ତ ଚାଲିଥିବ ଇଏ ସମ୍ପ୍ରଦାୟର ଯୋଉ ଭାବନାଟା, ସାମ୍ପ୍ରଦାୟିକ ଯୋଉ ଭାବନା, ସାମ୍ପ୍ରଦାୟିକ ଯୋଉ ମନ୍ତ୍ର, ଇଷ୍ଟଙ୍କର ଯୋଉ ପ୍ରୀତି, ଏଇଟା ଗୁରୁବର୍ଗଙ୍କ କତିରୁ ଶିଖିବାକୁ ପଡିବ, ଏଇଥିରେ ବଞ୍ଚିବ, ବାହ୍ୟ କଥାରେ ତମେ ବଞ୍ଚିପାରିବ, ଏଇଟା ମାଇଣ୍ଡକୁ ବାଲାନ୍ସ କରି ଖାଲି ଟିକେ କେମିତି କଣ ରହିବା କଥା, ଏସବୁ ଚେଞ୍ଜେସ୍ ହେଇଯିବ, ଏସବୁ କିଛି ରହିବନି, ଏଥିରେ ଭକ୍ତି ହବନି। ହରେ କୃଷ୍ଣ, ଶ୍ରୀଲ ପ୍ରଭୁପାଦ କି ଜୟ, ଶ୍ରୀଲ ଗୁରୁଦେବ କି ଜୟ, ଗୌର ନିତ୍ୟାନନ୍ଦ ପ୍ରଭୁ କି ଜୟ, ଭଗବତ ଗୀତା କି ଜୟ, ନିତାୟ ଗୌର ପ୍ରେମାନନ୍ଦେ।